ಅದೇ ಪ್ರಸ್ತುತ ಭಕ್ತರ ಪ್ರಸಂಗಗಳು ಆಗ್ತದನ್ನು ಆಗಲ್ಲಿ ವಿಷ್ಣು ಸಮಾನಂಕರ ಜಗದ ಸಮಾನಕ್ಕೂ ಪ್ರಶ್ನ ಸಂಬಂಧರೆ ಆಲೋಚನೆ ಕೊಡುತ್ತಾರೆ. ವಿಷ್ಣು ಸಮಾನೆ ಜಗದ ಸಮಾನಕ್ಕೂ ಏಕ ಮಹತ್ವಪೂರ್ಣ ಪ್ರಶ್ನೆ ಕೊಡ್ತಾರೆ. ಸರ್ ಪ್ರಶ್ನೆ ಹೇಳಿ ಜೊ ಪ್ರಕೃತಕ್ಕೆ ಧರ್ಮ ಪ್ರಮಾಣ ಬರೇನ್ ಧರ್ಮ ಪ್ರಮಾಣ ತತ್ವ ಧರ್ಮದ ತತ್ವ ತುಲನೆ ಬರ್ಣಾಂಶ ಧರ್ಮ ಕಾಣಿಸ್ತ ಧರ್ಮ ವ್ಯಾಖ್ಯಾನ ಎಲ್ಲ ಅಧರ್ಮ ಸ್ವಖ್ಯಾನ ಅಧರ್ಮದ ವ್ಯಾಖ್ಯಾನ ಮಧ್ಯೆ ಕಾರಣ ತಾಮಸ ಪ್ರಮಾಣ ತಾ ಸಹಿತ ಸೆಮಾನೆ ಆರೋಗ್ಯ ಪ್ರಶ್ನೆ ಕೊಡ್ತಾರೆ ಯೆ ಸಂಸಾರರೆ ಕೆಲವು ವ್ಯಕ್ತಿ ದಂಡನೀಯ ಏನು ಕೆಲವು ವ್ಯಕ್ತಿ ದಂಡನೀಯ ನುಹೆ ತೆಣು ಎಸಬು ಪ್ರಶ್ನರ ಉತ್ತರ ಬರ್ತಮಾನ ಜನರು ಸಮಾನೆ ದೇವಕ್ಕೆ ಯಾವುದು ಕಾರಣ ಜಯಂತ ಸಮಾನೆ ಧರ್ಮರಾಜ ಧರ್ಮರಾಜಕರ ದೂತ ತೆಣು ಧರ್ಮ ಅಧರ್ಮ ಸಂಬಂಧರೆ ಸೆಮಾನಂಕರ ಜ್ಞಾನ ರಹಿವಾ ಆವಶ್ಯಕ ತಾ ನೆಲೆ ಸೆಮಾನೆ ಧರ್ಮರಾಜಕರ ಆದೇಶ ಠಿಕ್ ಭಾಗರೆ ಪಾಲನೆ ಕರಿಪಾರಿವೆ ನಾ ತೆಣು ಜನರು ಸಮಾನೆ ಯಾ ಧರ್ಮರಾಜಕ ಮುಖರು ಶ್ರವಣ ಕರಿಥಿಲೆ ಸೇ ಕಥಾ ವರ್ತಮಾನ ವಿಶ್ವ ಸಮಾನಂಕ ಸಮ್ಮುಖರೆ ಪ್ರಕಾಶ ಕರುಛಂತಿ ସେମାନେ ମନର ବହି ଧର୍ମର ପ୍ରଶ୍ନ ସମ୍ବନ୍ଧରେ କୌଣସି କଥା କହୁନାହାନ୍ତି ଏ ହେଉଛି ମହତ୍ୱପୂର୍ଣ୍ଣ ବିଷୟ ଯେ ଆଜିକାଲି ଯେକୌଣସି ବ୍ୟକ୍ତିର ଧର୍ମ ସମ୍ବନ୍ଧରେ କଥା ହୁଏ ସେ ତାର ମନର ଉତ୍ତର ହେବ ସେ କହିବ ମୋ ମତରେ ଧର୍ମ ହେଉଛି କିନ୍ତୁ ଯେତେବେଳେ ଜନସାଧାରଣଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେମାନେ ନିଜ ମତ ପୋଷଣ କରିନାହାନ୍ତି ସେମାନେ ଯାହା ଶ୍ରବଣ କରିଛନ୍ତି ଯମରାଜଙ୍କ ଠାରୁ ମହାଜନ ମାନଙ୍କ ଠାରୁ ସେଇ କଥା ହିଁ ପ୍ରକାଶ କରୁଛନ୍ତି ତେଣୁ ସେମାନେ କହୁଛନ୍ତି ବେଦ ପ୍ରଣିହିତ ଧର୍ମ ଅଧର୍ମ ତଦ୍ ବିପର୍ଯ୍ୟୟ ସେମାନେ କହୁଛନ୍ତି ଯେ ବେଦରେ ଯାହା ପ୍ରଣୟନ କରାଯାଇଛି ଯେଉଁ ଉପଦେଶ ଦିଆଯାଇଛି ପାଳନ କରିବା ପାଇଁ ଜନସମାଜକୁ ସେହି ଉପଦେଶକୁ ପାଳନ କରିବା ହିଁ ଧର୍ମ ଏବଂ ଅଧର୍ମ ତଦ୍ ବିପର୍ଯ୍ୟୟ ବେଦର ଉପଦେଶକୁ ପାଳନ ନ କରିବା ତାହା ହେଉଛି ଅଧର୍ମ ତେଣୁ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଭଗବତ ଗୀତାରେ କର୍ମ ଅକର୍ମ ଏବଂ ବିକର୍ମର କଥା କହିଛନ୍ତି ଯେ ପ୍ରକୃତ ମନୁଷ୍ୟର କରଣୀୟ କର୍ମ ହେଉଛି ବେଦ ବା ଶାସ୍ତ୍ରମାନଙ୍କରେ ପ୍ରଣୀତ ଉପଦେଶ ଧର୍ମ କ'ଣ ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଧର୍ମ ସାକ୍ଷାତ ଭାଗବତ ପ୍ରଣୀତ ଧର୍ମ ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ ଏବଂ ଭଗବାନ ଏହି ଉପଦେଶ କାହିଁକି ପ୍ରଦାନ କରୁଛନ୍ତି ଜନସମାଜର ମଙ୍ଗଳ ପାଇଁ ପ୍ରଦାନ କରୁଛନ୍ତି ଯେହେତୁ ଆମେ ଅଜ୍ଞାନ ଅନ୍ଧକାରରେ ଜନ୍ମଗ୍ରହଣ କରିଛେ ଏବଂ ପ୍ରକୃତ ପକ୍ଷେ ଆମର କ'ଣ କରିବା କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହେଁ ସେ ସମ୍ବନ୍ଧରେ ଆମେ ଜାଣିନାହୁଁ ଏବଂ ଆମେ ଭୌତିକ ଶରୀର ଧାରଣ କରିଥିବା ହେତୁ ଶରୀର ଧାରଣାର ବଶବର୍ତ୍ତୀ ହେଇଛେ ଏବଂ ନିଜକୁ ଆମେ ଶରୀର ବୋଲି ଜ୍ଞାନ କରୁଛେ ତେଣୁ ଆମେ ପ୍ରକୃତ କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ସମ୍ବନ୍ଧରେ ସେତେବେଳେ ସଚେତନ ନୁହଁ ବା ଆମେ ଜାଣିନା ସେଥିପାଇଁ ଭଗବାନ ଯିଏକି ସୃଷ୍ଟିକର୍ତ୍ତା ଯେ ସମସ୍ତ ସୃଷ୍ଟିକୁ ସମ୍ଭବ କରିଛନ୍ତି ଏବଂ ଆମମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି ସମସ୍ତ ପ୍ରାଣୀମାନଙ୍କୁ ସୃଷ୍ଟି କରିଛନ୍ତି ତେଣୁ ସେ ବିଶେଷ ଭାବରେ ମନୁଷ୍ୟ ସମାଜ ପାଇଁ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଏ ଉପଦେଶ ପ୍ରଦାନ କରୁଛନ୍ତି ଯାହାଦ୍ୱାରା ମନୁଷ୍ୟ ସମାଜ ଏ ଉପଦେଶକୁ ପାଳନ କରି ଏ ଜୀବନରେ ସୁଖୀ ହେବା ସହିତ ସେମାନେ ଏହି ଜନ୍ମମୃତ ଚକ୍ରରୁ ସବୁଦିନ ପାଇଁ ମୁକ୍ତ ହେବେ ସଂସାର କଷ୍ଟରୁ ସବୁଦିନ ପାଇଁ ମୁକ୍ତ ହେଇପାରିବ, ତାହା କେବଳ ସମ୍ଭବ ଏଇ ମନୁଷ୍ୟ ଜନ୍ମରେ। ପଶୁ ପକ୍ଷୀ କୀଟ ପତଙ୍ଗ ସେମାନେ ଭଗବାନଙ୍କର ଉପଦେଶକୁ ବୁଝିପାରିବେ ନାହିଁ। ତେଣୁ ଏଇ ବେଦ ଶାସ୍ତ୍ର ଏସବୁ ମନୁଷ୍ୟମାନଙ୍କ ପାଇଁ କେବଳ ଉଦ୍ଦିଷ୍ଟ, ପଶୁପକ୍ଷୀମାନଙ୍କ ପାଇଁ ନୁହଁ। ଏବଂ ସେଥିପାଇଁ କୁହାଯାଇଛି ମନୁଷ୍ୟ ଜନ୍ମ ଅତ୍ୟନ୍ତ ଦୁର୍ଲଭ ଜନ୍ମ। 80 ଲକ୍ଷ ଜୀବଜନ୍ତୁ ମଧ୍ୟରେ ଭ୍ରମଣ କରିସାରିବା ପରେ ବ୍ୟକ୍ତି ମନୁଷ୍ୟ ଜନ୍ମ ଲାଭ କରୁ। ତେଣୁ ଏହି ମନୁଷ୍ୟ ଜନ୍ମର ସଦୁପଯୋଗ କରିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ। ଏବଂ କିପରି ଭାବରେ ସଦୁପଯୋଗ କରିବା ତାହାର ଉପଦେଶ ବେଦ ପୁରାଣ ଉପନିଷଦ ମାନଙ୍କରେ ଦିଆଯାଇଛି ଯେ ପ୍ରକୃତ ମନୁଷ୍ୟ ଜନ୍ମର କର୍ତ୍ତବ୍ୟ କ'ଣ, କିପରି ଭାବରେ ଆମେ ପ୍ରକୃତ ନିଜ ଜୀବନରେ ହିତ ସାଧନ କରିପାରିବା। ଆମେ ଭାବୁ ଯେ ଆମେ କେବଳ ଅର୍ଥ ଉପାର୍ଜନ କଲେ ଆମେ ନିଜର ମଙ୍ଗଳ କରିପାରିବା ବା ପରିବାର ମଙ୍ଗଳ କରିପାରିବା, କିନ୍ତୁ ତାହା ପ୍ରକୃତ ଭାବେ ଜୀବନର ଲକ୍ଷ୍ୟ ନୁହଁ। ଯଦି ଜୀବନର ଆବଶ୍ୟକତା ରହିଛି, ଅର୍ଥାତ୍ ଜୀବନରେ ଆବଶ୍ୟକତା ରହିଛି, କିନ୍ତୁ ଜୀବନର ଲକ୍ଷ୍ୟ ହେଉଛି ପ୍ରକୃତ ମଙ୍ଗଳ ହେଉଛି ନଚେ ବିଜୁ ସ୍ୱାର୍ଥ ଗତି ହିଷ୍ମ। ଯେ ପ୍ରକୃତ ପକ୍ଷେ ଯେଉଁମାନେ ଜାଣିନାହାନ୍ତି ଯେ ସେମାନଙ୍କର ପ୍ରକୃତ ସ୍ୱାର୍ଥ ହେଉଛି, ସ୍ୱାର୍ଥର ଲକ୍ଷ୍ୟ ହେଉଛି ଭଗବାନ ବିଷ୍ଣୁ ବା କୃଷ୍ଣ, ତାଙ୍କୁ ପ୍ରସନ୍ନ କରିବା ହିଁ ବ୍ୟକ୍ତିର ପରମ ସ୍ୱାର୍ଥ ପରମ ମଙ୍ଗଳ। ତେଣୁ ଏ କଥା ଯେଉଁମାନେ ଜାଣିନାହାନ୍ତି ସେମାନେ ଏତେ ବୁଦ୍ଧିମାନ ନୁହନ୍ତି ବା ସେମାନେ ବିଜ୍ଞ ନୁହନ୍ତି। ତେଣୁ ବେଦଶାସ୍ତ୍ର ଯେଉଁ ଉପଦେଶ ପ୍ରଦାନ କରାଯାଇଛି ତାହା ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଦିଆଯାଇଛି। ତେଣୁ ଜନଲୋକମାନେ କହୁଛନ୍ତି ଯେ ବେଦ ପ୍ରଣିହିତ ଧର୍ମ, ବେଦରେ ଯେଉଁ କଥା କରଣୀୟ ମନୁଷ୍ୟମାନଙ୍କ ପାଇଁ କରଣୀୟ ବିଷୟ କଥା କୁହାଯାଇଛି, ଯେ ଉପଦେଶ ଦିଆଯାଇଛି ମନୁଷ୍ୟମାନଙ୍କୁ କରିବା ପାଇଁ ତାକୁ କରିବା ହିଁ ପ୍ରକୃତ ହେଉଛି ଧର୍ମ। ଏବଂ ଅଧର୍ମ ବିପର୍ଯ୍ୟୟ, ଅଧର୍ମ ହେଉଛି ତାର ବିପରୀତ କର୍ମ। ଯେପରି ମୁଁ ବର୍ତ୍ତମାନ କହୁଥିଲି ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କର୍ମ ବିକର୍ମ ଏବଂ ଅକର୍ମର କଥା କହୁଛନ୍ତି। ତେଣୁ ସେ ବେଦର ଉପଦେଶ ପାଳନ କରିବା ହେଉଛି କର୍ମ, ସେଥିପାଇଁ ପ୍ରତ୍ୟେକ ବର୍ଣ୍ଣ ଏବଂ ଆଶ୍ରମ ପାଇଁ କର୍ତ୍ତବ୍ୟ ନିଶ୍ଚିତ କରାଯାଇଛି ଯେ ବ୍ରାହ୍ମଣ କେଉଁ କର୍ମ କରିବ, କ୍ଷତ୍ରିୟ କେଉଁ କର୍ମ କରିବ, ବୈଶ୍ୟ କେଉଁ କର୍ମ କରିବ ଏବଂ ଶୂଦ୍ର କେଉଁ କର୍ମ କରିବ। କାରଣ ସେମାନଙ୍କର ଏହି ବର୍ଣ୍ଣ ବ୍ୟବସ୍ଥା ଗୁଣ ଏବଂ କର୍ମ ଅନୁସାରେ ନିଶ୍ଚିତ ହେଇଛି, ଜନ୍ମ ଅନୁସାରେ ନାହିଁ। ଠିକ ସେହିପରି 4 ଆଶ୍ରମ, ବ୍ରହ୍ମଚର୍ଯ୍ୟ ଆଶ୍ରମ, ଗୃହସ୍ଥ ଆଶ୍ରମ, ବାମପ୍ରସ୍ଥ ଆଶ୍ରମ ଏବଂ ସନ୍ନ୍ୟାସ ଆଶ୍ରମ, ଏ 4 ଆଶ୍ରମରେ ଥିବା ବ୍ୟକ୍ତିମାନଙ୍କର କ'ଣ କର୍ତ୍ତବ୍ୟ ସେ କଥା ମଧ୍ୟ ନିଶ୍ଚିତ କରାଯାଇଛି। ତେଣୁ ଏସବୁ କରିବା ହେଉଛି ପ୍ରକୃତ କର୍ମ। ଏବଂ ଯେଉଁମାନେ ଏ କର୍ମ କରିନଥାନ୍ତି ତାର ବିପରୀତ ଆଚରଣ କରିଥାନ୍ତି ସେଗୁଡ଼ିକ ହେଉଛି ବିକର୍ମ ବା ପାପ କର୍ମ। ବେଦର ବିରୁଦ୍ଧ କର୍ମ, ବେଦରେ ନିଶ୍ଚିତ କର୍ମର ବିରୁଦ୍ଧାଚରଣ କରିବା ହେଉଛି ପାପ କର୍ମ ବା ବିକର୍ମ। ଏବଂ ଅକର୍ମ ହେଉଛି ଯାହା ପାପ ଏବଂ ପୁଣ୍ୟର ବିରୁଦ୍ଧରେ, ଅର୍ଥାତ୍ ଭଗବାନ କୃଷ୍ଣଙ୍କର ପ୍ରସନ୍ନତା ପାଇଁ ଯେଉଁ କର୍ମ କରାଯାଏ ତାହା ଅକର୍ମ, ମାନେ କର୍ମ ଭିତରେ ଆସୁନି, କର୍ମର ଉର୍ଦ୍ଧାର ପାପ ପୁଣ୍ୟର ଉର୍ଦ୍ଧାର ତାହା ହେଉଛି ଭଗବତ କର୍ମ ବା ଭକ୍ତି। ଏବଂ ସେହି କର୍ମ ଆମକୁ ଏଇ ଭୌତିକ ସଂସାର ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ କରିବା ପାଇଁ ସମର୍ଥ। ତେଣୁ ଯମଦୂତମାନେ ଯେଉଁ ଉତ୍ତର ଦେଉଛନ୍ତି ଯେ ବେଦ ପ୍ରଣୀତ ଧର୍ମ ଅଧର୍ମ ବିପର୍ଯ୍ୟୟ ବେଦ ନାରାୟଣ ସାକ୍ଷାତ, ତେଣୁ ବେଦର ଉପଦେଶକୁ ପାଳନ କରିବାକୁ ଧର୍ମ ବୋଲି କାହିଁକି କୁହାଯାଇଛି ନା ବେଦ ନାରାୟଣ ସାକ୍ଷାତ। ଏଇ ବେଦର ରଚନା କୌଣସି ସାଧାରଣ ବ୍ୟକ୍ତି କରିନାହାନ୍ତି ବା ବେଦରେ ଯେଉଁ ଉପଦେଶ ପ୍ରଦାନ କରାଯାଇଛି ତାହା କୌଣସି ସାଧାରଣ ମନୁଷ୍ୟ ଦ୍ୱାରା ଦିଆଯାଇଛି। ସେପରି ବେଦ ନାରାୟଣ ସାକ୍ଷାତ, ବେଦ ହେଉଛି ସାକ୍ଷାତ ନାରାୟଣଙ୍କର ସ୍ୱରୂପ, ଅର୍ଥାତ୍ ବେଦର ବାଣୀ ନାରାୟଣଙ୍କର ମୁଖ ବିସ୍ତୃତ ବାଣୀ। ଆମେ ଦେଖିବା ଯେତେବେଳେ ସୃଷ୍ଟିର ଆରମ୍ଭ ହେଲା ସେତେବେଳେ ପ୍ରଥମ ଜୀବ ସୃଷ୍ଟିର ପ୍ରଥମ ଜୀବ ବ୍ରହ୍ମାଣ୍ଡର ଜନ୍ମ ହେଲା। ଯେତେବେଳେ କୌଣସି ପ୍ରାଣୀଙ୍କର ଜନ୍ମ ହେଇନଥିଲା ପ୍ରଥମ ସୃଷ୍ଟ ଜୀବ ହେଉଛନ୍ତି ବ୍ରହ୍ମା। ଏବଂ ତାଙ୍କର ଜନ୍ମ କିପରି ହେଲା, ଯେତେବେଳେ ଭଗବାନ ଗର୍ଭଧର ଥାଏ ବିଷ୍ଣୁ ଏହି ବ୍ରହ୍ମାଣ୍ଡ ମଧ୍ୟରେ ଗର୍ଭସାଗରର ଜଳରେ ସ୍ନାନ କରିଛନ୍ତି ଆନନ୍ଦ ଶଯ୍ୟା ଉପରେ, ଏବଂ ତାଙ୍କର ନାଭିରୁ ଗୋଟିଏ କମଳ ପଦ ପୁଷ୍ପ ଉତ୍ପନ୍ନ ହେଉଛି, ଏବଂ ସେ କମଳ ପୁଷ୍ପ ଉପରେ ବ୍ରହ୍ମାଙ୍କର ଜନ୍ମ ହେଉଛି। ବ୍ରହ୍ମା କୌଣସି ପିତାମାତାଙ୍କର ଆଶ୍ରୟ ଗ୍ରହଣ କରି ଜନ୍ମ ହେଇଥାନ୍ତି, ଯେପରି ସାଧାରଣ ମନୁଷ୍ୟମାନେ ଜନ୍ମ ହେଇଥାନ୍ତି। ସେ ଭଗବାନଙ୍କ ନାଭିରୁ ଯେଉଁ କମଳ ପଦ୍ମ ପୁଷ୍ପ ଉତ୍ପନ୍ନ ହେଲା, ସେ ପଦ୍ମ ପୁଷ୍ପରେ ବ୍ରହ୍ମାଙ୍କର ଜନ୍ମ ହେଲା। ତେଣୁ ବ୍ରହ୍ମା ଜନ୍ମ ହେବା ପରେ ଚତୁର୍ଦ୍ଦିଗରେ ଅନ୍ଧକାର ଦେଖୁଛନ୍ତି, ଏପରି ଅନ୍ଧକାର ହେଉଛି ପ୍ରତୀକାତ୍ମକ, ଇଏ ହେଉଛି ଅଜ୍ଞାନର ଅନ୍ଧକାର। ତେଣୁ ବ୍ରହ୍ମା ନିଜେ ଜାଣିପାରୁ ନାହାନ୍ତି ଯେ ସେ କିଏ, ସେ କେଉଁଠାରୁ ଆସିଲେ, ତାଙ୍କର ସ୍ରଷ୍ଟା କିଏ, ଏବଂ ତାଙ୍କର ସୃଷ୍ଟିର ଉଦ୍ଦେଶ୍ୟ କ'ଣ, ସେ କ'ଣ କରିବା ତାଙ୍କର କର୍ତ୍ତବ୍ୟ, ବ୍ରହ୍ମା ନିଜେ ଏକଥା ଜାଣିପାରୁ ନାହାନ୍ତି। ତେଣୁ ବ୍ରହ୍ମା ପ୍ରଥମେ ଚିନ୍ତା କଲେ, ନିଜର ବୁଦ୍ଧି ଲଗେଇଲେ, ବ୍ରହ୍ମା ନିଜ ବୁଦ୍ଧି ବଳରେ ନିଜର ସ୍ରଷ୍ଟାକୁ ଜାଣିବା ପାଇଁ ସେ ଚେଷ୍ଟା କଲେ। ସେ ଭାବିଲେ ମୁଁ ଯେଉଁ କମଳ ପୁଷ୍ପ ଉପରେ ଉପବେଶନ କରିଛି, ତାର ନାରାଟି ଯେଉଁଠାରୁ ଆସୁଥିବ ମୋର ସ୍ରଷ୍ଟା ନିଶ୍ଚିତ ଭାବେ ସେଇଠାରେ ଦେଇଛି। ତେଣୁ ବ୍ରହ୍ମା ନିଜ ବୁଦ୍ଧି ଭାବରେ ସେ କମଳର ନାର ଦେଇ କମଳ ନାରର ମୂଳକୁ ଖୋଜିବା ପାଇଁ ସେ ଯାଉଛନ୍ତି ତଳକୁ ତଳକୁ। ଏହିପରି ବ୍ରହ୍ମାଙ୍କ ଆୟୁ ହିସାବରେ 100 ବର୍ଷ ବ୍ୟତୀତ ହୋଇଯାଇଛି, ବ୍ରହ୍ମା ତଥାପି ସେ କମଳ ପୁଷ୍ପର ନାରର ମୂଳକୁ ପ୍ରାପ୍ତ ହୋଇପାରିନାହାନ୍ତି। ସ୍ରଷ୍ଟାଙ୍କୁ ଜାଣିବା ଦୂରର କଥା, ସେ କମଳର ନାରଟି କେଉଁଠାରୁ ଉତ୍ପନ୍ନ ହୋଇଛି ସେଠାରେ ମଧ୍ୟ ବ୍ରହ୍ମା ପହଞ୍ଚି ପାରିଲେ ନାହିଁ। ତାଙ୍କର ବ୍ରହ୍ମାଙ୍କ ହିସାବରେ 100 ବର୍ଷ ବ୍ୟତୀତ ହେବା ପରେ ମଧ୍ୟ ବ୍ରହ୍ମା ତାଙ୍କର ପ୍ରଚେଷ୍ଟାରେ ସଫଳ ହେଲା ନାହିଁ। ବ୍ରହ୍ମାଙ୍କର 100 ବର୍ଷ ମାନେ ଆମର ଅନେକ ବର୍ଷ, ଆମ ଭୂଲୋକ ତୁଳନା ଯେପରି ହିସାବ କରାଯାଇଛି ଯେ ବର୍ତ୍ତମାନ କଳିଯୁଗ ଚାଲିଛି, କଳିଯୁଗର ଆୟୁ ହେଉଛି 4,32,000 ବର୍ଷ। ତେଣୁ 4,32,000 ବର୍ଷରୁ ମାତ୍ର 5,000 ବର୍ଷରୁ କିଛି ଅଧିକ ସମୟ ଯାଇଛି, ଆହୁରି କହିଥିବାର 4,27,000 ବର୍ଷ ବାକି ଅଛି। ତେଣୁ ବର୍ତ୍ତମାନ ଯାହା ସବୁ କହିଥିବାର ଅବସ୍ଥା ହେଲାଣି, ଆମେ କଳ୍ପନା କରିବା ଆଉ 50-100 ବର୍ଷ ପରେ କ'ଣ ଅବସ୍ଥା ହେବ। ତେଣୁ 4,27,000 ବର୍ଷ ବେଳକୁ କିଛି ନଥିବ, ଧର୍ମ କର୍ମ କିଛି, କୌଣସି ନୀତି ନିୟମ କିଛି ନଥିବ, ଧ୍ୱଂସ ହେବ ପୃଥିବୀ, ତାପରେ ସତ୍ୟଯୁଗର ଆରମ୍ଭ ହେବ। ତେବେ କଳିଯୁଗର ଆୟୁ ହେଲା 4,32,000 ବର୍ଷ, ଏବଂ ଦ୍ୱାପର ଯୁଗର ଆୟୁ ହେଲା କଳିଯୁଗ ଆୟୁର 2 ଗୁଣ, ଅର୍ଥାତ୍ 8,63,000 ବର୍ଷ ଦ୍ୱାପର ଯୁଗର ସମୟ। ତ୍ରେତା ଯୁଗର ସମୟ ହେଲା କଳିଯୁଗ ସମୟର 3 ଗୁଣ, ଆପଣଙ୍କୁ ଗୁଣ, ଏବଂ ସତ୍ୟଯୁଗର ସମୟ ହେଲା କଳିଯୁଗର ସମୟର 4 ଗୁଣ। ତେଣୁ ଏ 4ଟି ଯୁଗ ମିଶିଲେ, ସତ୍ୟ ଶ୍ରେତା ଦ୍ୱାପର କଳି, ଏ 4ଟି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ ହୁଏ। ତେଣୁ ଏ 4ଟି ଯୁଗର ସମୟକୁ ମିଶେଇଲେ 43,00,000 ବର୍ଷରୁ କିଛି ଅଧିକା ହେଉଛି, ତାହା ହେଉଛି ଗୋଟିଏ ଦିବ୍ୟ ଯୁଗ। ଏହିପରି 1,000 ଦିବ୍ୟ ଯୁଗ ହେଲେ ବ୍ରହ୍ମାଙ୍କର ମାତ୍ର 12 ଘଣ୍ଟା ଗୋଟିଏ ଦିନ। ତେଣୁ 43,00,000 ବର୍ଷକୁ 1,000 ଗୁଣ ଯେତେ ବର୍ଷ ହେବା, ସେ ହେଉଛି ବ୍ରହ୍ମାଙ୍କର ମାତ୍ର 12 ଘଣ୍ଟା। ଠିକ ସେହିପରି ଆଉ 1,000 ଦିବ୍ୟ ଯୁଗ ବ୍ରହ୍ମାଙ୍କର ଗୋଟିଏ ରାତି, ତା ସହ ଦିନ ରାତି 24 ଘଣ୍ଟା ହେଲେ ବ୍ରହ୍ମାଙ୍କର 2,000 ଦିବ୍ୟ ଯୁଗ। ଆମେ ଏଠା ତୁଳନାରେ 2,000 ଦିବ୍ୟ ଯୁଗ, ବ୍ରହ୍ମାଙ୍କର 24 ଘଣ୍ଟା। ଏହିପରି ବ୍ରହ୍ମାଙ୍କର 30 ଦିନରେ ଗୋଟିଏ মাত্রা বারো মাত্রা গোটি বস্ত্র সাড়ে বস্ত্র দেখতে হবে ব্রহ্মা তথাপি সেই কমল পুত্র নাড় মূলকু প্রাপ্ত হয়েপারে খোঁজিকি পাইপারে তেমন তাঙ্কর প্রচেষ্টার বিফল ব্রহ্মা পুরে ফেলে আসলে যে কমল উপরে উপবেশন করেছিল বসুলে ব্রহ্মা সেটি পুরে ফেলে আসলে এবং ব্রহ্মা বর্তমান ভাবিলে যে নিজ প্রচেষ্টার মো নিজ বুদ্ধি বলার মু প্রশ্নকে জাঁয়া অক্ষম তেমন যে প্রকৃত নিজ বুদ্ধি লগাই ভগবান জাঁয়া চাহুচার সে কার্যের সফল হয়ে পারে না কারণ ব্রহ্মা নিজে সফল হয়ে অন্য কথা কম কে যে প্রথম সুস্থ জীব তেমন ব্রহ্মা বর্তমান ভাবলে যে যেপর্যন্ত মো সস্তা মতো তাঙ্ক সম্বন্ধে জনাই না সে কৃপা করে নিজক মো সম্মুখে প্রকাশ করে না সেপর্যন্ত মু তাকে জাঁয়া অক্ষম তেমন সে বর্তমান সেই অদৃশ্য সস্তা যাহা ব্রহ্মা এপর্যন্ত দেখি না সেই অদৃশ্য সস্তাঙ্ক নিকটে সে আত্মসমর্পণ কলে ব্রহ্মা সে দেখলে নিজ বুদ্ধি ভাবে নিজ প্রয়াসে সম্ভব ন ভগবান জাঁয়া মো সস্তাঙ্ক জাঁয় তেমন যেত ব্রহ্মা শরণাগত হলে সে সস্তাঙ্ক নিকটে অদৃশ্য সস্তাঙ্ক নিকটে সেতু সে গোটিয়ে শব্দ শুণবাকে পাইলে সে শব্দটি হচ্ছে দুই অক্ষর বিশিষ্ট তপ তেমন ব্রহ্মা বুঝিলেন যে মো সস্তা বোধে মতো তপস্যা আচরণ করা নির্দেশ করছেন তেমন ব্রহ্মা ধ্যানভগ্ন হলে সেই অদৃশ্য সস্তাঙ্ক সম্বন্ধে চিন্তা কলে ব্রহ্মা এবং যেতবে ব্রহ্মা তাঙ্কর সম্পূর্ণ ইন্দ্রিয় মানুষ নিজ অন্তর্নিহিত করে তাঙ্কর মনকু কেন্দ্রিত কলে সেই সস্তাঙ্ক ধ্যানরে এবং পূর্ণ ভাবে সমাধিত হলে সেতবে সে দেখিলে ভগবান দর্শন কলে নিজ হৃদয়ে ব্রহ্মা ভগবান দর্শন কলে এবং তাঙ্ক সহিত তাঙ্কর ধাম লোক দর্শন কলে বৈকুণ্ঠ জগত কু দর্শন কলে এবং প্রথম করে ভগবান ব্রহ্মা উপদেশ প্রদান কলে বেদর উপদেশ প্রদান কলে জ্ঞান উপদেশ দিব্য জ্ঞান উপদেশ প্রদান কলে ব্রহ্মা তেমনি এই বেদ কিছুটা অপরিচয় বলে কুহযাচ্ছে সাধারণ ব্যক্তি বা সাধারণ পুরুষ তাকে রচনা করে তেমন ভগবান যে জ্ঞান প্রদান কলে ব্রহ্মা ব্রহ্মা সে জ্ঞান প্রদান কলে তাঙ্কর পুত্র নারদ এইপরি জ্ঞান পরম্পরা চালিয়ে গুরু শিষ্য পরম্পরা কলে তেমন এই বেদর জ্ঞান সেপা হচ্ছে ভগবান মুখনিষ্ঠ প্রদান তেমন সেই বেদক সেখানে কুহাচ্ছে বেদ নারায়ণ সাক্ষাৎ কারণ ভগবান এবং তাঙ্কর বাণী বা উপদেশ মধ্যে কোণী পার্থক্য না তেমন বেদ সাক্ষাৎ নারায়ণের স্বরূপ ভগবান স্বরূপ এবং ভগবত গীতার মধ্যে ভগবান শ্রীকৃষ্ণ সেই কথা কুছেন কুছেন বেদই তো সর্বে অহং এব বেদ্য সমস্ত বেদমানক মধ্যে মু কেবল জানিবার যোগ্য অর্থাৎ যে বেদ অধ্যয়ন করছেন সেমানে বেদ অধ্যয়নের তাৎপর্য হচ্ছে ভগবান কৃষ্ণকে জানিবা যদি কেউ বেদ অধ্যয়ন করে কৃষ্ণকে জানি না তাহলে তার বেদ অধ্যয়ন বৃথা হয়ে কাহিঁকি না ভগবান কৌশল বেদে তো সর্বে অহং এব বেদ বেদান্ত বেদবিদ তো অহং কারণ মু বেদর রচনা করেছি বেদান্ত এবং মু বেদর তাৎপর্য কু বেদর লক্ষ্য কু জানি বেদর উদ্দেশ্য কু জানি তেমন বেদর উদ্দেশ্য হচ্ছে ভগবান কু জানিবা কৃষ্ণ কু জানি তেমন বেদর যে উপদেশ প্রদান করা যাইছি তাহলে পালন করিবার উদ্দেশ্য হচ্ছে ভগবান কৃষ্ণ কু জানি এবং তাঙ্কু প্রসন্ন করিবা পাইঁ চেষ্টা করি তাই মানুষ জীবনের সার্থকতা ତେଣୁ ଜମଦୂତମାନେ ଯୋଉ କଥା କହୁଛନ୍ତି କିଛି ମିଥ୍ୟା କଥା କହୁନାହାନ୍ତି ବା ମନଗଢ଼ା କଥା କହୁନାହାନ୍ତି। ତେଣୁ ସେମାନେ କହୁଛନ୍ତି ବେଦ ନାରାୟଣ ସାକ୍ଷାତ ସ୍ୱୟଂଭୁ ଏତେ ସୁଶ୍ରମ। ଏ ବେଦର ସୃଷ୍ଟି ଭଗବାନଙ୍କର ମୁଖରୁ ହେଇଛି, ତାଙ୍କର ମୁଖ ନିଷ୍ପତ୍ତି ଆଣି, ତେଣୁ ଭଗବାନ ବେଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେଥିପାଇଁ ବେଦକୁ ସ୍ୱୟଂଭୁ ବୋଲି ମଧ୍ୟ କୁହାଯାଇଛି ଯେ, ଏବଂ ଏକଥା ଆମେ ଯମରାଜଙ୍କ ମୁଖରୁ ଶ୍ରବଣ କରିଛୁ ସେମାନେ କହୁଛନ୍ତି। ଅର୍ଥାତ୍ ଯାହା ଯମରାଜ ସେମାନଙ୍କୁ କହିଛନ୍ତି ସେଇ କଥା ସେମାନେ ପୁନରାବୃତ୍ତି କରୁଛନ୍ତି ବିଷ୍ଣୁ ତୁମାଙ୍କ ସମ୍ମୁଖରେ, ସେମାନେ କିଛି ମନୋରଞ୍ଜ କଥା କହୁନାହାନ୍ତି। ତେଣୁ ସେମାନେ ଯାହା କହିଛନ୍ତି ସତ କଥା କହିଛନ୍ତି, ଏଥିରେ କିଛି ଭୁଲ ନାହିଁ। ଏବଂ ପୁଣି ଯମରାଜ ସେମାନେ କହୁଛନ୍ତି ଯେ ବିଷ୍ଣୁ ତୁମାନେ ପ୍ରଶ୍ନ କରିଥିଲେ ଯେ ଏ ସଂସାରରେ କେଉଁମାନେ ଦଣ୍ଡନୀୟ, ତେଣୁ ଯମନ୍ତମାନେ କହୁଛନ୍ତି ସଂସାରରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ବିଶେଷ ଭାବରେ ମନୁଷ୍ୟମାନେ, ଅନ୍ୟ ପ୍ରାଣୀମାନେ ଦଣ୍ଡନୀୟ ନୁହନ୍ତି। ଯେପରି ପଶୁ ପକ୍ଷୀ କୀଟ ପତଙ୍ଗ ଏମାନେ ସେମାନଙ୍କର କର୍ମ ପାଇଁ ଉତ୍ତରଦାୟୀ ନୁହନ୍ତି। ଯେପରି ଗୋଟିଏ ବାଘ ଗୋଟିଏ ଅନ୍ୟ ପଶୁକୁ ବଧ କରି ତାର ମାଂସ ଭକ୍ଷଣ କରୁଛି, କିନ୍ତୁ ସେଥିପାଇଁ ବାଘ ଦଣ୍ଡିତ ହେବ, କିନ୍ତୁ ଯଦି ମନୁଷ୍ୟ ସେହି କାର୍ଯ୍ୟ କରେ ଯେ ତାର ଗୋଟିଏ ପଶୁକୁ ହତ୍ୟା କରି ସେ ପଶୁର ମାଂସକୁ ଭକ୍ଷଣ କରେ ତାହେଲେ ମନୁଷ୍ୟ ଦଣ୍ଡିତ ହେବ, କାରଣ ଭଗବାନ ମନୁଷ୍ୟକୁ ଉନ୍ନତ ଚେତନା ଦେଇଥାନ୍ତି। ଯେପରି ପାଞ୍ଚ ପ୍ରକାର ଚେତନା ରହିଛି, ଆବୃତ ଚେତନା, ସଙ୍କୁଚିତ ଚେତନା, ବିକଶିତ ଚେତନା, ମୁକୁଳିତ ଚେତନା, ବିକଶିତ ଚେତନା ଏବଂ ପୂର୍ଣ୍ଣ ବିକଶିତ ଚେତନା, ଏ ପାଞ୍ଚ ପ୍ରକାର ଚେତନା ରହିଛି। ତେଣୁ ଆବୃତ ଚେତନା ହେଉଛି ସବୁ ବୃକ୍ଷଲତାମାନଙ୍କର, ବୃକ୍ଷମାନଙ୍କ ଜୀବନ ରହିଛି କିନ୍ତୁ ଚେତନା ଆବୃତ ହେଇ ରହିଛି। ତେଣୁ ଆମେ ବୃକ୍ଷକୁ କାଟିଦେଲେ ବୃକ୍ଷ ପ୍ରତିକ୍ରିୟା ବ୍ୟକ୍ତ କରୁନି, ଯଦିଓ ବୃକ୍ଷକୁ କଷ୍ଟ ହେଉଛି ଯେହେତୁ ସେ ଜୀବନ୍ତ କିନ୍ତୁ ସେ ପ୍ରତିକ୍ରିୟା ବ୍ୟକ୍ତ କରିପାରୁନି, କାରଣ ତାର ଚେତନା ଆବୃତ ହୋଇଯାଇଛି। ପଶୁପକ୍ଷୀମାନଙ୍କର ଚେତନା ହେଉଛି ସଂକୁଚିତ ଚେତନା, ତେଣୁ ସେମାନେ କେବଳ ଆହାର ନିଦ୍ରା ଭୟ ମିଳିଥିବାର ବ୍ୟବସ୍ଥା ପାଇଁ ତାଙ୍କର ଚେତନା ଉଦ୍ଦିଷ୍ଟ, ସେମାନେ ତା ବ୍ୟତୀତ ଆଉ କିଛି ଚିନ୍ତା କରିପାରିବେ। କିନ୍ତୁ ମନୁଷ୍ୟ ନିକଟରେ ତିନି ପ୍ରକାର ଚେତନା ରହିଛି, ମୁକୁଳିତ ଚେତନା, ବିକଶିତ ଚେତନା ଏବଂ ପୂର୍ଣ୍ଣ ବିକଶିତ ଚେତନା। ତେଣୁ ମନୁଷ୍ୟ ସମାଜରେ ଦେଖାଯାଏ ତିନି ପ୍ରକାର ଲୋକ ରହିଛନ୍ତି ମନୁଷ୍ୟ, ଯେଉଁମାନେ ପ୍ରକୃତିର ତିନୋଟି ଗୁଣ ଦ୍ୱାରା ସେମାନେ ବନ୍ଧା ହୋଇଛନ୍ତି ଏବଂ ତା ଅନୁସାରେ ଆଚରଣ ମଧ୍ୟ କରୁଛନ୍ତି। ଭୌତିକ ପ୍ରକୃତିର ତିନୋଟି ଗୁଣ ହେଲା ସତ୍ୟ, ରଜ ଏବଂ ତମ। ତେଣୁ ଯେଉଁମାନେ ସତ୍ୱଗୁଣରେ ରହିଛନ୍ତି ବା ରଜଗୁଣରେ ତମ ସେ ଅନୁସାରେ ସେମାନେ ଆଚରଣ କରିଥାନ୍ତି। ତେଣୁ ଏହିସବୁ ମନୁଷ୍ୟମାନେ ଯେଉଁମାନେ ବିଭିନ୍ନ ଗୁଣ ଅନୁସାରେ କର୍ମରେ ପ୍ରବୃତ୍ତ ହୋଇଥାନ୍ତି ସେମାନେ ସମସ୍ତେ କିଛି ନା କିଛି ପାପ କାର୍ଯ୍ୟରେ ଲିପ୍ତ ହୋଇଥାନ୍ତି। ତେଣୁ ଜନସାଧାରଣ କହୁଛନ୍ତି ଯେ ଯେଉଁମାନେ ଭୌତିକ ପ୍ରକୃତିର ଗୁଣରେ ବନ୍ଧା ହୋଇଛନ୍ତି ସେମାନେ କିଛି ନା କିଛି ପାପ କାର୍ଯ୍ୟ ନିଶ୍ଚିତ ଭାବରେ କରିବେ, କାରଣ ସେମାନଙ୍କର ଅନନ୍ତ କାମନା ରହିଛି। ତେଣୁ ସେ ଅନୁସାରେ ସେମାନେ ସମସ୍ତେ ଦଣ୍ଡନୀୟ, ଦଣ୍ଡିତ ହେବା ପାଇଁ ଯୋଗ୍ୟ। ତାପରେ ଜନଲୋକମାନେ ବର୍ତ୍ତମାନ କହୁଛନ୍ତି ଯେ ସେମାନେ ଅଜାବେଳ ପ୍ରସଙ୍ଗକୁ ଆସୁଛନ୍ତି ଯେ ସେମାନେ କାହିଁକି ଅଜାବେଳକୁ ଧରି ନେବା ପାଇଁ ଆସୁଛନ୍ତି। ବର୍ତ୍ତମାନ ସେମାନେ ଧର୍ମର ତତ୍ତ୍ୱ କଥା କହିଦେଲେ, ଅଧର୍ମର ଲକ୍ଷଣ ବେଦ ବିରୁଦ୍ଧ କର୍ମକୁ ଅଧର୍ମ ବୋଲି କୁହାଯାଏ ସେ କଥା ମଧ୍ୟ ପ୍ରକାଶ କରିଦେବେ ଏବଂ କେଉଁମାନେ ଦଣ୍ଡନୀୟ ସେ କଥା ମଧ୍ୟ ସେମାନେ ପ୍ରକାଶ କରିବେ ଯେ ପ୍ରକୃତ କଥା ମନୁଷ୍ୟମାନେ ସେମାନଙ୍କର କର୍ମ ପାଇଁ ଉତ୍ତରଦାୟୀ। ତେଣୁ ଯେହେତୁ ସେମାନଙ୍କର ଉନ୍ନତ ଚେତନା ରହିଛି ସେଥିପାଇଁ ସେମାନେ ତାଙ୍କ ଚେତନାର ବିକାଶ କରିଲେ ନାହିଁ ଏବଂ ପାପ କର୍ମରୁ ମୁକ୍ତ ହେବା ପାଇଁ ପ୍ରୟାସ କଲେ ନାହିଁ ତାହେଲେ ସେମାନେ ସମସ୍ତ ଦଣ୍ଡିତ ହେବେ। ଏକଥା କହି ସେମାନେ ବର୍ତ୍ତମାନ ଅଜାମିଳ କଥା କହୁଛନ୍ତି, ଅଜାମିଳର ଉଦାହରଣ ଦେଉଛନ୍ତି ଯେ ସେମାନେ କାହିଁକି ଅଜାମିଳର ଆତ୍ମାକୁ ନେବା ପାଇଁ ଆସିଛନ୍ତି। ସେମାନେ କହୁଛନ୍ତି ଏଇ ଅଜାମିଳ ଅୟ ସୁତ ସମ୍ପର୍କ, ଏ ଅଜାମିଳ ତା ନୁହେଁ ଯେ ସେ ଅଜ୍ଞ ଥିଲା, ବାଲ୍ୟ କାଳରୁ ସେ ବେଦ ଅଧ୍ୟୟନ କରିଥିଲା ଅଜାମିଳ, କାରଣ ବ୍ରାହ୍ମଣ କୂଳରେ କାନ୍ୟ କରୁଛେ ବ୍ରାହ୍ମଣ କୂଳରେ ତାର ଜନ୍ମ ହେଇଥିଲା ଏବଂ ବାଲ୍ୟ କାଳରୁ ସେ ବ୍ରାହ୍ମଣ କୂଳ ସଂସ୍କାର ମଧ୍ୟ ପ୍ରାପ୍ତ ହେଇଥିଲା, ଭଗବାନ ବିଷ୍ଣୁଙ୍କର ଆରାଧନା ମଧ୍ୟ କରୁଥିଲା, ଯେହେତୁ ପ୍ରତ୍ୟେକ ବ୍ରାହ୍ମଣଙ୍କ ଘରେ ଅତିକ୍ରମରେ ସାରାଗ୍ରାମ ଶିଳା ନାରାୟଣ ଶିଳା ଥାନ୍ତି ଏବଂ ତା ସହିତ ଲକ୍ଷ୍ମୀନାରାୟଣ ମୂର୍ତ୍ତି ବା ରାଧାକୃଷ୍ଣ ମୂର୍ତ୍ତି ବା ସୀତାରାମ କୃଷ୍ଣ ମୂର୍ତ୍ତି ମଧ୍ୟ ଥାଏ, ସେମାନେ ପୂଜା କରିଥାନ୍ତି। ତେଣୁ ଅଜାମିଳ ମଧ୍ୟ ବାଲ୍ୟକାଳରୁ ଭଗବାନଙ୍କର ପୂଜା କରିଆସୁଥିଲା, ଭଗବାନ ବିଷ୍ଣୁଙ୍କର ପୂଜା କରିଆସୁଥିଲା ଏବଂ ବେଦ ମଧ୍ୟ ଅଧ୍ୟୟନ କରୁଥିଲା ଏବଂ ବେଦର ନିର୍ଦ୍ଦେଶିତ ସମସ୍ତ ନୀତି ନିୟମକୁ କଡ଼ାକଡ଼ି ଭାବରେ ପାଳନ ମଧ୍ୟ କରୁଥିଲେ। ତେଣୁ ସେମାନେ କହୁଛନ୍ତି ଅୟବିଷ୍ଣୁତ ସମ୍ପୂର୍ଣ୍ଣ ଶୀଳ ଅବୃତ ଗୁଣା ଭାବେ, ଏହି ଅଜାମିଳ ଅତ୍ୟନ୍ତ ବିଦ୍ୱାନ ଥିଲା, ବେଦଶାସ୍ତ୍ର ଅଧ୍ୟୟନ କରିଥିଲା ଏବଂ ତାର ଚରିତ୍ର ନିର୍ମଳ ଚରିତ୍ର ଥିଲା, ଶୁଦ୍ଧ ଚରିତ୍ର ଥିଲା ଏବଂ ତାର ସଦାଚାର ସମ୍ପନ୍ନ ଥିଲା। ଅଜାମିଳ ଯେହେତୁ ବ୍ରାହ୍ମଣ କୂଳରେ ଜନ୍ମ ହୋଇଥିଲା ତାର ସଦାଚାର ସମ୍ପନ୍ନ ଥିଲା ଏବଂ ସମସ୍ତ ଉତ୍ତମ ଗୁଣମାନଙ୍କ ଦ୍ୱାରା ଭୂଷିତ ହେଇଥିଲା, ତା ଉପରେ ତାର ଉତ୍ତମ ଗୁଣମାନ ମଧ୍ୟ ଥିଲା ଏବଂ ଆଉ କଣ ଥିଲା ଝୃତ ବ୍ରତ, ଯେ ଅଜାମିଳ ସେ ବ୍ରହ୍ମ ବ୍ରତ ଥିଲା, ନୀତି ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିଲା, କୌଣସି ଅସୁବିଧା ପଡ଼ିଲେ ମଧ୍ୟ ତାର ଦୃଢ଼ତା ଥିବା ହେତୁ ସେ ନୀତି ନିୟମକୁ ତ୍ୟାଗ କରୁନଥିଲା କୌଣସି ପରିସ୍ଥିତିରେ। ଅନେକ ସମୟରେ ଦେଖାଯାଏ ଯେ କେହି କେହି ନୀତି ନିୟମକୁ କୌଣସି ବିପରୀତ ପରିସ୍ଥିତି ଉତ୍ପନ୍ନ ହେଲେ ସେମାନେ ତ୍ୟାଗ କରିଦେଇଥାନ୍ତି, କିନ୍ତୁ ଅଜାମିଳ ଦୃଢ଼ବ୍ରତ ଥିଲା, କୌଣସି ବିପରୀତ ପରିସ୍ଥିତିରେ ମଧ୍ୟ ସେ ନୀତି ନିୟମକୁ କଡ଼ାକଡ଼ି ଭାବରେ ପାଳନ କରୁଥିଲେ ଏବଂ ଆଉ କଣ କରୁଥିଲା ମୃଦୁ, ତାର ସ୍ୱଭାବ ମଧ୍ୟ ଅତ୍ୟନ୍ତ କୋମଳ ସ୍ୱଭାବ ଥିଲା। ଅଜାମିଳ ଦାନ୍ତ ଅର୍ଥାତ୍ ସେ ତାର ଇନ୍ଦ୍ରିୟ ମାନଙ୍କୁ ସଂଯମ କରିଥିଲେ, ଇନ୍ଦ୍ରିୟ ଏବଂ ମନକୁ ସେ ସଂଯମିତ ଅବସ୍ଥାରେ ରଖିଥିଲେ ଏବଂ ତା ସହିତ ସତ୍ୟବାଦ ମନ୍ତ୍ର ବି ଦିଶୁଛି। ଆଉ ଅଜାମିଳ ଯେହେତୁ ବ୍ରାହ୍ମଣ ଥିଲା, ବ୍ରାହ୍ମଣମାନଙ୍କର ଇଏ ହେଉଛି ଗୋଟିଏ ଗୁଣ ଯେ ବ୍ରାହ୍ମଣମାନେ ସବୁ ସମୟରେ ସତ କଥା କହିବେ, ମିଥ୍ୟା କହିବେ ନାହିଁ, ଇଏ ହେଉଛି ବ୍ରାହ୍ମଣର ଗୁଣ। ବ୍ରାହ୍ମଣମାନେ ଇନ୍ଦ୍ରିୟ ସଂଯମ କରିବେ, ମନକୁ ଭଗବାନଙ୍କ ନିକଟରେ ଲଗେଇବେ, ତେଣୁ ଏ ସବୁ ବ୍ରାହ୍ମଣମାନଙ୍କର ଗୁଣ, ସମ ଦମ ତପ ଶୌଚ କ୍ଷାନ୍ତି ଆଦମ ଏବତ ଜ୍ଞାନ ବିଜ୍ଞାନ ଆତ୍ମିକ୍ୟ ବ୍ରହ୍ମକର୍ମ ସ୍ୱଭାବ। କେବଳ ପଇସା ପକେଇଦେଲେ କେହି ବ୍ରାହ୍ମଣ ହେଇଯାନ୍ତି, ଏ ବ୍ରାହ୍ମଣର ଗୁଣ ଥିବା ଆବଶ୍ୟକ, ତାହେଲେ ଜଣେ ବ୍ରାହ୍ମଣ ପଦବାଚ୍ୟ। ତେଣୁ ଅଜାମିଳ ଯେହେତୁ ଉତ୍ତମ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ ଥିଲା, ତାର ସବୁ ବ୍ରାହ୍ମଣର ଗୁଣମାନ ରହିଥିଲେ, ସେ ଇନ୍ଦ୍ରିୟ ସଂଯମୀ ଥିଲା, ସତ୍ୟ କହୁଥିଲା ଏବଂ ମନ୍ତ୍ର ବି ଥିଲା, ବୈଦିକ ମନ୍ତ୍ରକୁ ଠିକ୍ ଢଙ୍ଗରେ ଉଚ୍ଚାରଣ କରିବାର ବିଧି ମଧ୍ୟ ଜାଣିଥିଲେ। ଏହା ହେଉଛି ବ୍ରାହ୍ମଣମାନଙ୍କର ଆଉ ଗୋଟିଏ ଯୋଗ୍ୟତା ଯେ ବୈଦିକ ମନ୍ତ୍ରକୁ ଠିକ୍ ଭାବରେ ଉଚ୍ଚାରଣ କଲେ ତାର ଫଳ ପ୍ରାପ୍ତ ହେବ ନା। ପ୍ରାଚୀନ କାଳରେ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରାଯାଉଥିଲା, ବ୍ରାହ୍ମଣମାନେ ବେଦ ମନ୍ତ୍ରକୁ ଉଚ୍ଚାରଣ କରୁଥିଲେ, ସେତେବେଳେ ସଠିକ ଭାବରେ ଯଦି ବେଦମନ୍ତ୍ର ଉଚ୍ଚାରିତ ହେଇଥାଏ ତାହେଲେ ଯଜ୍ଞରେ ଯଜ୍ଞର ଫଳକୁ ବ୍ୟକ୍ତି ସଙ୍ଗେ ସଙ୍ଗେ ପ୍ରାପ୍ତ ହେଇଥାଏ ଏବଂ ସେପରି ଯଜ୍ଞ ମାନଙ୍କରେ যেটা আহুতি দিয়া যায় বিভিন্ন দেবাদেবী মানে আসি প্রকট হয়েছেন, স্বয়ং ভগবান বিষ্ণু যজ্ঞের আসি প্রকট হয়েছেন, এবং যজ্ঞের ফল ব্যক্তি সঙ্গে সঙ্গে প্রাপ্ত হয়েছে। যেতবে যজ্ঞের বলি কথা কুহযাচ্ছে সেতবে ব্রাহ্মণ মানে নিজের মন্ত্র শক্তি কু পরীক্ষা করা যজ্ঞের বলি প্রদান করেছেন, এবং সে বলির উদ্দেশ্য হচ্ছে যে যে পশু কু বলি দিয়া মন্ত্র বলে তাকে পুনর্জীবন দিয়া যায় যজ্ঞ অগ্নি, সে পশুটি পুনর্জীবন প্রাপ্ত হই যজ্ঞ অগ্নি বাহার। তেম যজ্ঞের বলির অর্থ নুহে তার মাংস ভক্ষণ করে। তেমন আমার বেদরে যে যজ্ঞের বলি কথা কুহাইছে সে এই উদ্দেশ্যে কুহাযায়, মাংস ভক্ষণ উদ্দেশ্যে কুহাযায়। তেম মন্ত্র বেদ মন্ত্র এবে রয়েছে, কিন্তু বেদ মন্ত্র কু ঠিক ভাবে উচ্চারণ করার আজিকাল ব্রাহ্মণ না, সেগুলো কৌশি যজ্ঞ ফলবতী হো সফল হইত, যেতে সব যজ্ঞ অনুষ্ঠান হচ্ছে সেসব নিষ্ফল হচ্ছে, কারণ বেদ মন্ত্র ঠিক ভাবে উচ্চারিত হো না, সেই কলিযুগে যজ্ঞ করা মনা করা যাচ্ছে, যজ্ঞকে নিষিদ্ধ করা যায়। কলিযুগে কেবল গোটিয়ে যজ্ঞ রয়েছে, তা হচ্ছে সংকীর্তন যজ্ঞ, ভগবান নাম সংকীর্তন যজ্ঞ, যজ্ঞ সংকীর্তন প্রায় জদন্তি সুমেধ। কলিযুগে যে উত্তম বুদ্ধি সম্পন্ন সে কলিযুগে ভগবান পূজা নাম সংকীর্তন মাধ্যমে করবে, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। এ হচ্ছে কলিযুগ পাই মহামন্ত্র, কলি তন্ত্র উপনীত করে এই মহামন্ত্র বর্ণনা করা যাইছে। তেম নাম সংকীর্তন হচ্ছে কলিযুগের যজ্ঞ, সেই ভগবত গীতার মধ্যে ভগবান কৃষ্ণ কুচি যজ্ঞান জপ যজ্ঞ, সমস্ত যজ্ঞান মধ্যে মূর্তি জপ যজ্ঞ, অর্থাৎ ভগবান হরে কৃষ্ণ মহন্ত্র আমি জপ করছে সে গোটিয়ে যজ্ঞ, এবং ভগবান শ্রীকৃষ্ণ এসে সন্তুষ্ট হয়েছেন, সেখানে কৌশল সমস্ত যজ্ঞ মধ্যে জপ যজ্ঞ। তেম অজামেব মন্ত্রবিদ এবং সুশ্রী অত্যন্ত শুদ্ধ দেওয়া এবং বৈদিক মন্ত্রকে ঠিক ভাবে উচ্চারণ করতে হবে, তা সহিত গুরু অগ্নি অতিথি বৃদ্ধানাম শুশ্রূষু অনাহম কৃত। যদিও অজাগরের এতে সব ভাল গুণ ছিল, কিন্তু তা মনে অহংকার নছিল। আমি দেখিবা যে ভৌতিক সংসারে ব্যক্তি টিকিয়ে ধনশালী হয়ে তা ভিতরে অহংকার আসবে যে সবচেয়ে ধনী ব্যক্তি, বা যদি কৌশি ব্যক্তি অত্যধিক সুন্দর তা মনে মধ্যে অহংকার আছে যে মু বহুত সুন্দর, যদি জনে বহু বড় পণ্ডিত বিদ্বান তাহলে তা মনে অহংকার মু বহু কথা জানি মু বহুত বড় পণ্ডিত, বা যদি কে উচ্চ কূলে জন্মগ্রহণ করেছি তা মনে অহংকার যে মো এত বড় উচ্চ কূলে জন্মগ্রহণ করেছি, জন্ম ঐশ্বর্য সুতশ্রী এধবান মাধব কুমার, জন্ম ঐশ্বর্য সুত এবং শ্রী এরা ব্যক্তির অহংকার বৃদ্ধি করেছে, কিন্তু অজামের এই সমস্ত গুণরে ভূষিত হয়েছিল মধ্যে তার ভিতরে অহংকার নছিল অনাহংক, সে অত্যন্ত নম্র স্বভাবযুক্ত হয়েছে। সেই চাণক্য পণ্ডিত কেছেন যে নমন্তি ফলিনা বৃক্ষা নমন্তি গুণিনা আদনা, যে যেপরি বৃক্ষের অধিক ফল লগিয়ে গেলে যেপরি বৃক্ষটি তলক লই যাও ঠিক সেইপরি যে গুণীজন বা প্রকৃত বিদ্বান পণ্ডিত সে সব সময় নম্র স্বভাবযুক্ত হয়েছেন, সেমানে নিজের হৃদয়ের অহংকারকে স্থান দিয়েছেন। তেমন অজামের যদিও তার ক্ষেত্রে এত সব ভাল গুণ রয়েছিল সদ্গুণ রয়েছিল, কিন্তু সে অহংকারকে তার মনে স্থান দিয়েছে, ବିନମ୍ର ସ୍ୱଭାବରେ ସହିଛି ଏବଂ ତା ସହିତ ଅତିଥି ଗୁରୁ ଅଗ୍ନି ଏବଂ ବୃଦ୍ଧ ଏମାନଙ୍କର ସବୁ ସମୟରେ ସେବା କରେ। ଇଏ ହେଉଛି ପ୍ରକୃତ ପ୍ରତ୍ୟେକ ଗୃହସ୍ଥର ଏବଂ ମନୁଷ୍ୟର କର୍ତ୍ତବ୍ୟ ବ୍ୟବସ୍ଥା ଯେ ଗୁରୁଙ୍କର ସେବା କରିବା, ଅତିଥିମାନଙ୍କର ସେବା କରିବା, ବୃଦ୍ଧ ବ୍ୟକ୍ତିମାନଙ୍କର ସେବା କରିବା, ଏବଂ ଅଗ୍ନିଙ୍କର ସେବା କରିବା, ଏ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। କାରଣ ଅଗ୍ନିଙ୍କର ସେବା ମାନେ ଆମେ ଯୋଉ ରନ୍ଧନ କରୁଛେ, ରନ୍ଧନକୁ ଅଗ୍ନିରେ ନିକ୍ଷେପ କରିବା। କାରଣ ଭଗବାନଙ୍କର ଦୁଇଟି ମୁଖ ରହିଛି, ଗୋଟିଏ ହେଉଛି ଅଗ୍ନି ଆଉ ଗୋଟିଏ ହେଉଛି ବ୍ରାହ୍ମଣ ବୈଷ୍ଣବ। ଭଗବାନ ସେମାନଙ୍କ ମୁଖରେ ଭୋଜନ କରିଥାନ୍ତି, ତେଣୁ ଆମେ ଯଜ୍ଞ ଅଗ୍ନିରେ ଆହୁତି ଦେଉଛେ, ଭଗବାନ ଗ୍ରହଣ କରିଥାନ୍ତି। କାରଣ ସେ ହେଉଛନ୍ତି ଯଜ୍ଞେଶ୍ୱର, ପ୍ରତ୍ୟେକ ଯଜ୍ଞରେ ଭଗବାନ ହିଁ ଭୋକ୍ତା, କୃଷ୍ଣ ହିଁ ଭୋକ୍ତା। ଭୋକ୍ତା ଆରମ୍ଭ ଯଜ୍ଞ ତପସ୍ଥାନ ସର୍ବଭୌତ ମହେଶ୍ୱର ସ୍ୱୟଂ ସର୍ବଭୂତାନାମ ଜ୍ଞାତା ମାନ ଶାନ୍ତି ବୃତ, ତେଣୁ ସେ ହେଉଛନ୍ତି ସମସ୍ତ ଯଜ୍ଞ ଏବଂ ତପସ୍ଥାର ଭୋକ୍ତା। ତେଣୁ ଏମାନଙ୍କ ସେବା କରିବା ପ୍ରତ୍ୟେକ ବ୍ୟକ୍ତି ଗୃହସ୍ଥରେ କର୍ତ୍ତବ୍ୟ। ତେଣୁ ଅଜାମୟ ଯେହେତୁ ଗୃହସ୍ଥ ବ୍ରାହ୍ମଣ ଥିଲା, ତେଣୁ ଏମାନଙ୍କର ସେବା ମଧ୍ୟ କରୁଥିଲା। ଏକଥା ନୁହେଁ ଯେ ପିତାମାତା ବୃଦ୍ଧ ହେଇଗଲେ ପିଲାମାନେ ଆଉ ତାଙ୍କ କଥା ବୁଝିବେନି ବା ତାଙ୍କର ସେବା କରିବେନି, ସେପରି ଆଜିକାଲି ଦେଖାଯାଉଛି। ତେଣୁ ଅଜାମୟ ଏସବୁ କର୍ମରେ ପ୍ରବୀଣ ଥିଲା ଏବଂ ସର୍ବଭୂତ ସ୍ୱରୂପ ସାଧୁ ମିତବାକ ଅନୁସୂରୀ ହେବ। କେବଳ ଯେ ଏମାନଙ୍କ ସେବା କରୁଥିଲା ଅଜାମୟ ତାହା ନୁହେଁ, ସର୍ବଭୂତ ହିତେର ତାହା ସମସ୍ତ ପ୍ରାଣୀମାନଙ୍କର ମଙ୍ଗଳ କାମନା କରୁଥିଲା ଅଜାମୟ। କାହା ପ୍ରତି ଈର୍ଷା ଆଚରଣ କରୁନଥିଲା କୌଣସି ପ୍ରାଣୀମାନଙ୍କ ଅନୁସୂରୀ ହେବ, ଈର୍ଷା ରହିତ ଥିଲା ଅଜାମୟ ଏବଂ ମିତବାକ ଏବଂ ଅଯଥା କଥା କହି ସମୟ ନଷ୍ଟ କରୁନଥିଲା। ଯେପରି ଦେଖାଯାଏ ଲୋକମାନେ ଅଛନ୍ତି ଟାଇମ ପାସ୍ କରିବା ପାଇଁ ଗପ ଆରମ୍ଭ କରନ୍ତି ଏବଂ ଗପ ଚାଲିଥିବ ଘଣ୍ଟା ଘଣ୍ଟା ଧରି, ଏହା ହେଉଛି ସମୟର କେବଳ ଅପବ୍ୟୟ, ଏହାର କୌଣସି ଫଳ ନାହିଁ, କିଛି ଭଲ ଶୁଭ ଫଳ ନାହିଁ। ସେମାନେ ଗପରେ ସମୟ ନଷ୍ଟ କରିଥାନ୍ତି, ବୁଲି ଗପରେ। ତେଣୁ ଯେଉଁମାନେ ପ୍ରକୃତ ବୁଦ୍ଧିମାନ ସେମାନେ ଏପରି ଗୁଲି ଗପରେ ସମୟ ନଷ୍ଟ କରିନଥାନ୍ତି, ଯେତିକି ଆବଶ୍ୟକ ସେତିକି କଥା କହନ୍ତି, ବାକି ସମୟ ମୌନ ଧାରଣ କରନ୍ତି ଏବଂ ଭଗବାନଙ୍କ ନିକଟରେ ମନକୁ ଲଗେଇଥାନ୍ତି। କୃଷ୍ଣ କଥା କହିବାରେ ନିଜର ବାଣୀକୁ ସେମାନେ ଉପଯୋଗ କରିଥାନ୍ତି, ଇଏ ହେଉଛି ବୁଦ୍ଧିମାନ ବ୍ୟକ୍ତିର ଦର୍ଶନ। ତେଣୁ ଅଜାମୟ ମିତବାକ ଥିଲା, ସେ ଅବଶ ସମୟ ନଷ୍ଟ କରୁନଥିବା ଗୁଲି ଗପରେ, ତେଣୁ ତା ସହିତ ସାଧୁ ସ୍ୱଭାବ ଯୁକ୍ତ ଭଗବାନଙ୍କର ଭକ୍ତ ଥିଲା। ତାର ଅଜାମୟ ଭଗବାନ ବିଷ୍ଣୁଙ୍କର ଉପାସକ ଭକ୍ତ ଥିଲେ। ତେବେ ଏପରି ଜଣେ ସର୍ବଗୁଣ ସମ୍ପନ୍ନ ବ୍ୟକ୍ତି ସେ କିପରି ଏତେ ବଡ ପାପାଚାରୀ ହେଇଗଲା ଯେ ବାଲ୍ୟକାଳରେ ଏପରି ସଂସ୍କାର ପ୍ରାପ୍ତ ହେଇଥିବା, ସେ କିପରି ଏତେ ବଡ ପାପି ହେଇଗଲା ଯାହାକୁ ନେବା ପାଇଁ ବର୍ତ୍ତମାନ ଜନଦୂତମାନେ ଆସିଛନ୍ତି। ତେଣୁ ଜନଦୂତମାନେ ଅଜାମିଲାର ଇତିହାସ ବର୍ଣ୍ଣନା କରୁଛନ୍ତି ଯେ ଯଦିଓ ଅଜାମିଲ ଏପରି ସର୍ବଗୁଣ ସମ୍ପନ୍ନ ଥିଲା, କିନ୍ତୁ ତା ଜୀବନରେ ଦିନେ ଗୋଟିଏ ବଡ ଅଘଟଣ ଘଟିଗଲା, ଯେପରି ଆମମାନଙ୍କ ଜୀବନରେ ଅନେକ ସମୟରେ ଏପରି ଅଘଟଣ ଘଟିଥାଏ। ତେଣୁ ଅଜାମିଲ ଜୀବନରେ ବହୁତ ବଡ ଅଘଟଣ ଘଟିଗଲା। ଦିନେ ଅଜାମିଲ ଏ ଜନଦୂତମାନେ ବର୍ଣ୍ଣନା କରୁଛନ୍ତି ବିଷ୍ଣୁତମାନଙ୍କ ସମ୍ମୁଖରେ, କି ଦିନେ ଅଜାମିଲ ବର୍ଣ୍ଣକୁ ଯାଇଥିବା କିଛି କୁଶ ସମିଧ ଫୁଲ ଫଳ ସଂଗ୍ରହ କରିବା ପାଇଁ। ତେଣୁ ସାଧାରଣତଃ ବ୍ରାହ୍ମଣମାନେ ପୂଜା ପାଠରେ ଏସବୁ ଦ୍ରବ୍ୟର ଉପଯୋଗ କରିଥାନ୍ତି, ତେଣୁ ଅଜାମିର ବନକୁ ଯାଇଥିବା ଏସବୁ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଏବଂ ବନରେ ଏସବୁ ଦ୍ରବ୍ୟ ସଂଗ୍ରହ କରିକି ଯେତେବେଳେ ଫେରୁଥିଲା ସେତେବେଳେ ସେ ଏପରି ଏକ ଦୃଶ୍ୟ ଦେଖିଲା ଯାହାକି ତା ଜୀବନରେ ଏତେ ବଡ଼ ପରିବର୍ତ୍ତନ ଆଣିଲା ସେ ଦୃଶ୍ୟ। ଯଦିଓ ଏପରି ଦୃଶ୍ୟ ଅଜାମିଳ ପାଇଁ ଏକକ ଘଟଣା ଥିଲା, ଗୋଟିଏ ମାତ୍ର ଘଟଣା, ତେବେ ତା ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଲା। ସେ ଏତେ ବଡ଼ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ନୁହଁ, ଏତେ ବଡ଼ ପାପୀ ବୋଲି ପରିଗଣିତ ହେଲା। ସେ କଣ ଦେଖିଲା ବନାସ ଦୃଶ୍ୟ? ସେ ଦେଖିଲା ଗୋଟିଏ ଶୂଦ୍ର ବ୍ୟକ୍ତି ଏବଂ ଆଉ ଗୋଟିଏ ବେଶ୍ୟା, ଦୁଇ ଜଣ ଯାକ ବନରେ ଭ୍ରମଣ କରୁଛନ୍ତି ଏବଂ ଦୁଇ ଜଣ ଯାକ ମଦ୍ୟପାନ ସୁରାପାନ କରୁଛନ୍ତି। ସେ ବେଶ୍ୟା ଏବଂ ସେ ଶୂଦ୍ର ବ୍ୟକ୍ତିଟି ସୁରାପାନ କରୁଛନ୍ତି ଦୁଇ ଜଣ ଯାକ, ଏବଂ ସୁରାପାନ ଅବସ୍ଥାରେ ତାଙ୍କର ଚକ୍ଷୁ ଘୂର୍ଣ୍ଣାୟମାନ ଘୁରୁଛି, ମଦ ଉନ୍ମତ ହେଇଛନ୍ତି, ଉନ୍ମତ ସ୍ୱଭାବଯୁକ୍ତ ହେଇଛନ୍ତି ଏବଂ ଲଜ୍ଜାକୁ ତ୍ୟାଗ କରି ସେମାନେ ପରସ୍ପରକୁ ଆଲିଙ୍ଗନ ସମ୍ମାନ ପ୍ରଦାନ କରୁଛନ୍ତି। ଏହି ଦୃଶ୍ୟ ଦେଖିବା ଅଜାଣ ଅବଶ୍ୟ ଏପରି ଦୃଶ୍ୟ ଆଜିକାଲି ବହୁତ ସ୍ଥାନରେ ଦେଖାଯାଏ। ଉଲଗ୍ନ ନାରୀ ଏବଂ ପୁରୁଷମାନଙ୍କର ଏପରି ବ୍ୟବହାର ରାଜରାସ୍ତ୍ରରେ ମଧ୍ୟ ଆଜିକାଲି ଦେଖାଯାଉଛି ଏବଂ ବିଦେଶରେ ବହୁତ ଅଧିକ ଦେଖାଯାଉଛି। ଭାରତରେ ତ ସବୁ ଇମ୍ପୋର୍ଟ ହେଉଛି, ବିଦେଶରୁ ଯାହା ସୃଷ୍ଟି ହେଉଛି ବର୍ତ୍ତମାନ ଭାରତରେ ସବୁ ଦେଖାଯାଉଛି। ସାଧାରଣତଃ ଲୋକମାନେ ଲଜ୍ଜାକୁ ତ୍ୟାଗ କରି ସେମାନେ ଏପରି ପବ୍ଲିକ ବା ସମସ୍ତଙ୍କ ଚକ୍ଷୁ ସମ୍ମୁଖରେ ଆଜିକାଲି ଲୋକମାନେ ଏପରି ବ୍ୟବହାର କରିଥାନ୍ତି, ତେଣୁ ଆଜିକାଲି ସର୍ବତ୍ର ଏ ଦୃଶ୍ୟ ଅର୍ଦ୍ଧନଗ୍ନ ନାରୀର ଦୃଶ୍ୟ ମଧ୍ୟ ସବୁଆଡେ ଦେଖାଯାଉଛି, ପୋଷ୍ଟରରେ, ଟିଭିରେ, ସବୁଆଡେ। ତେଣୁ ଅଜାମିର ଏଇ ଗୋଟିଏ ଦୃଶ୍ୟ ସେତେବେଳେ ସେ ଦେଖିଥିଲା, ତେଣୁ ତା ଜୀବନରେ ଏପରି ପରିବର୍ତ୍ତନ ଆସିଲା। ତେଣୁ ଆଜିକାଲି ପ୍ରକୃତ ପକ୍ଷେ ନିଜକୁ ସଂଯମିତ କରି ରଖିବା ବହୁତ କଷ୍ଟସାଧ୍ୟ ବ୍ୟାପାର। ଆଜିକାଲି ଏଇ କଳିଯୁଗରେ ଏପରି ସବୁ ଦୃଶ୍ୟମାନ ସର୍ବତ୍ର ପରିଦୃଶ୍ୟ, ତେଣୁ ଆମେ ଦେଖିବା ଯେ ଅଜାମିର ଏଇ ଗୋଟିଏ ଦୃଶ୍ୟ ଦେଖି ତା ମନରେ ଯୋଉ ସୁପ୍ତ କାମ ବାସନା ରହିଥିଲା ତା ଜାଗ୍ରତ ହେଇଗଲା ଏବଂ ସେ ଅବସ୍ଥାରେ ଅଜାମିର ଯେହେତୁ ସଦାଚାର ସମ୍ପନ୍ନ ଥିଲା ଏବଂ ଶାସ୍ତ୍ର ଜ୍ଞାନ ତାର ରହିଥିଲା, ତେଣୁ ସେ ପ୍ରଥମେ ତାର ମନକୁ ବୁଝେଇବା ପାଇଁ ଚେଷ୍ଟା କଲେ। କାରଣ ଯେତେବେଳେ ଆମେ କୌଣସି ଦୃଶ୍ୟ ଦେଖୁଛେ ତାର ପ୍ରଭାବ ପ୍ରଥମେ ମନ ଉପରେ ପଡ଼ୁଛି ଏବଂ ମନରେ ପ୍ରତିକ୍ରିୟା ସୃଷ୍ଟି ହେଉଛି। ମନ ହେଉଛି ତିନୋଟି କାର୍ଯ୍ୟ, କଣ କଣ? ଯେ ମନ ପ୍ରଥମେ ଚିନ୍ତା କରିବ, ଯୋଉ ଦୃଶ୍ୟଟି ଦେଖିଲା ପ୍ରଥମେ ଚିନ୍ତା କରିବ ତାର ସମାନ, ତାପରେ ଚିନ୍ତା କରୁ କରୁ ମନ ମନେ ମନେ ପ୍ରଥମେ ଅନୁଭବ କରିବ ଯେ ସେଇ ଦୃଶ୍ୟ ବା ସେଇ ବ୍ୟକ୍ତି ବା ବସ୍ତୁଟି ମୋତେ ପ୍ରାପ୍ତ ହେଲେ ମୋତେ କେତେ ଆନନ୍ଦ ମିଳିବ, ପ୍ରଥମେ ସେ ମନେ ମନେ ଅନୁଭବ କରିବ। ପ୍ରକୃତ ସେ ବସ୍ତୁକୁ ପ୍ରାପ୍ତ ହେବା ପୂର୍ବରୁ ମନେ ମନେ ସେ ଆନନ୍ଦ ଅନୁଭବ, କେତେ ଆନନ୍ଦ ସେ କଳ୍ପନା କରିବ ତା ମନେ ମନେ, ଏବଂ ପୁଣି ସେ ବସ୍ତୁଟିକୁ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବ, ଇଚ୍ଛା କରିବ, କାମନା କରିବ। ଇଏ ହେଉଛି ମନର ପ୍ରତିକ୍ରିୟା, ତିନୋଟି ପ୍ରତିକ୍ରିୟା ସାଙ୍ଗେ ସାଙ୍ଗେ ଚାଲିଥିବ। ସେଥିପାଇଁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଧ୍ୟାୟତ ବିଷୟ ଆମେ ସଂସାର ସଂଘେଷୁ ଉପଜାୟତେ। ଯେତେବେଳେ ଆମେ କୌଣସି ବିଷୟ ଭୋଗ ଇନ୍ଦ୍ରିୟ ଭୋଗର ବିଷୟ ଆମେ ଦେଖୁଛେ ସଙ୍ଗେ ସଙ୍ଗେ ଆମ ମନରେ ତାର ଧ୍ୟାନ ହଉ, ତା କଥା ଆମେ ଚିନ୍ତା କରୁଛୁ ଇନ୍ଦ୍ରିୟ ଭୋଗର ବିଷୟ କରୁ। ତେଣୁ ଧ୍ୟାନ କରିକରି ସେ ବସ୍ତୁଟିକୁ ପ୍ରାପ୍ତ ହେବା ପାଇଁ ଲାଳସା ଉତ୍ପନ୍ନ ହେଉଛି ମନରେ, ଏବଂ ଆମେ ତ ଚେଷ୍ଟା କରୁଛେ ଧ୍ୟାୟତ ନିଷେଧ ସଂଘର୍ଷ ଉପଦାୟକ ସଂଜ୍ଞାତ ସଂଜ୍ଞାୟତ କାମ, ତେଣୁ ସେ ବସ୍ତୁର ସଂଘ ପ୍ରାପ୍ତ ହେବା ପାଇଁ ହେଲେ ମନରେ ତାକୁ ପ୍ରାପ୍ତ ହେବାର କାମନା ଉତ୍ପନ୍ନ ହେଉଛି, ତେଣୁ ଯେତେବେଳେ ସେ ବସ୍ତୁଟି ଆମର ପ୍ରାପ୍ତ ହେଉନି ମନରେ କ୍ରୋଧ ଆସୁଛି, କାମ କ୍ରୋଧ ଅଭିଯାନ କ୍ରୋଧାତ୍ ଭଗତି ସମୂହ ସମୃତି ବିଗ୍ରହ, କ୍ରୋଧରୁ ବ୍ୟକ୍ତି ମୋହିତ ହେଉଛି ତାର ସ୍ମୃତି ଶକ୍ତି ଲୁପ୍ତ ହେଉଛି, ସ୍ମୃତି ଶକ୍ତି ଲୁପ୍ତ ହେଲେ ସ୍ମୃତି ବଂଶ ବୁଦ୍ଧିନାଶ ବୁଦ୍ଧିନାଶ ସରସ୍ୱତୀ, ତେଣୁ ବୁଦ୍ଧିନାଶର ବ୍ୟକ୍ତି ନଷ୍ଟ ହୋଇଯାଉଛି, ତେଣୁ ଅଜାବେଳ ଯେତେବେଳେ ଦୃଶ୍ୟ ଦେଖି ତା ମନରେ ଚିନ୍ତା ହେଲା ସେ ଦୃଶ୍ୟଟି ସଦାବେଳେ ତାର ମନରେ ଉଙ୍କି ମାରିଲା, ସବୁ ସମୟରେ ସେ ଯୋଉ ବେଶା କଥା ସେ ଚିନ୍ତା କରିବାକୁ ଲାଗିଲା, କିନ୍ତୁ ସେ ପ୍ରଥମେ ଚାହିଁଲା ତାର ମନକୁ ବୁଝେଇବା ପାଇଁ, ତେଣୁ ସେ ସବୁ ଶାସ୍ତ୍ର ବାକ୍ୟ ଯୋଉ ଶାସ୍ତ୍ର ଅଧ୍ୟୟନ କରିଥିଲା ଅଧ୍ୟୟନ ହେଲା ସବୁ ଶାସ୍ତ୍ର ବାକ୍ୟକୁ ସବୁ ସ୍ମରଣ କଲା ମନକୁ ବୁଝେଇବା ପାଇଁ, ଯେପରି ଶାସ୍ତ୍ରରେ ଉପଦେଶ ଦିଆଯାଇଛି ଯେ ମାତୃଭାବ ତରଭାବେଶୁ ପରଦ୍ରବ୍ୟେଶୁ ଲୋକ, ଅନ୍ୟର ସ୍ତ୍ରୀକୁ ଦେଖିଲେ ମାତୃଭାବ ଜ୍ଞାନ କରିବ, ଅନ୍ୟର ଦ୍ରବ୍ୟକୁ ଦେଖିଲେ ତା ପ୍ରତି ଲୋଭ କରିବନି, ତାକୁ ରାସ୍ତାରେ ପଡ଼ିଥିବା ଛୋଟ ଗୋଳି ପଥର ବୋଲି ଚିନ୍ତା କରିବ, ତେଣୁ ଏସବୁ ଶାସ୍ତ୍ର ଉପଦେଶ ଦିଆଯାଇଛି ଯେ ପ୍ରତ୍ୟେକ ନିଜ ସ୍ତ୍ରୀକୁ ଛାଡ଼ିଦେଇ ପ୍ରତ୍ୟେକ ସ୍ତ୍ରୀକୁ ମାତୃବତ୍ ବ୍ୟକ୍ତି ଜ୍ଞାନ କରିବା ଉଚିତ, ମା ଭଳି ଦେଖିବ ମା ଭଳି ସମ୍ମାନ ଦେବ, ତେଣୁ ଅଜାବେଳେ ଏସବୁ ଶାସ୍ତ୍ର ବାକ୍ୟକୁ ସ୍ମରଣ କରି ତାର ମନକୁ ବୁଝେଇବା ପାଇଁ ଚେଷ୍ଟା କରୁଛି ଯେ କିପରି ସେ ଦେଶକୁ ସେ ମାତୃଭାବ ଜ୍ଞାନ କରିବ, ଏଇ କଥା ସେ ମନକୁ ବୁଝାଉଛି, କିନ୍ତୁ ଯେତେ ବୁଝେଇଲେ ମଧ୍ୟ ସେ ଦୃଶ୍ୟ ବାରମ୍ବାର ତାର ମାନସ ପଟଳରେ ଉଙ୍କି ମାରୁଛି, ସେ ବାରମ୍ବାର ଚିନ୍ତା କରୁଛି ସେ ଦୃଶ୍ୟ, ତେଣୁ ଏହିପରି ଚିନ୍ତା କରି ସେ ବର୍ତ୍ତମାନ ଆଉ ତାର ଚିନ୍ତା ଏତେ ପ୍ରବଳ ହେଇଯାଇଛି ସେ ବ୍ୟବସାୟ କଥା ଚିନ୍ତା କରିକରି ସେ ଯେତେ ମନକୁ ବୁଝେଇଲେ ତା ମନ ଆଉ ବୁଝୁଛି, ଯେତେ ଶାସ୍ତ୍ର ଉପଦେଶ ସେ ପାଳନ କରିବାକୁ ଚେଷ୍ଟା କରୁଛି ସେ କରିପାରୁ, ତାର ପରିଣାମ କଣ ହେଇଛି ସେ ନିଜକୁ ଆଉ ନିୟନ୍ତ୍ରିତ କରି ନପାରି ତାର କାମ ବାସନା ଏତେ ପ୍ରଜ୍ୱଳିତ ହେଇଛି, ତେଣୁ ସେ ବେଶ୍ୟାଟିକୁ ସେ ତାର ଘରେ ପ୍ରଥମେ ଦାସି ଭାବରେ ଚାକରାଣୀ ରୂପରେ ଆଣିକି ରଖିଲେ, ତେଣୁ ଚାକରାଣୀ ରୂପରେ ରଖି ଶେଷରେ ତାକୁ ପତ୍ନୀ ଭାବରେ ଗ୍ରହଣ କରିଛି, ନିଜର ପତିଦତା ପତ୍ନୀଙ୍କୁ ତ୍ୟାଗ କରିଛି ଏବଂ ପିତାମାତାଙ୍କର ସେବାକୁ ମଧ୍ୟ ତ୍ୟାଗ କରିଛି, ଆମେ କାଲି ଆଲୋଚନା କରୁଥିଲେ ଏଇ ବେଶ ସଂସର୍ଗ ହେତୁ ସେ କିପରି ତାର ବୁଦ୍ଧି ସବୁ ଭ୍ରଷ୍ଟ ହେଲେ ନଷ୍ଟ ସଦାଚାର, ତାର ସମସ୍ତ ସଦାଚାର ନଷ୍ଟ ହେଇଗଲା, ବ୍ରାହ୍ମଣର ସଦାଚାର ଇଏ ହେଉଛି ଅସତ୍ ସଙ୍ଗର ଫଳ, ବେଶାଶକ୍ତ ବ୍ୟକ୍ତିମାନଙ୍କର ଇଏ ହେଉଛି ପରିଣାମ, ତାଙ୍କର ବୁଦ୍ଧି ନଷ୍ଟ ହେଇଯିବ, ତାଙ୍କର ସଦାଚାର ନଷ୍ଟ ହେଇଯିବ ଏବଂ ସେମାନେ ପାପକର୍ମରେ ଲିପ୍ତ ହେବେ, ସ୍ୱାଭାବିକ, ତେଣୁ ଅଜାମର ଅବସ୍ଥା ଠିକ୍ ସେୟା ହେବ, ତେଣୁ ଅଜାମେ ଏପରି ଅବସ୍ଥାରେ ସେ ପିତାମାତାଙ୍କର ଯେଉଁ ଅର୍ଜିତ ଧନ ସମ୍ପତ୍ତି ଥିଲା ତାକୁ ସବୁ ମଧ୍ୟ ସେ ଲଗେଇଲା ବେଶ୍ୟାର ଭରଣ ପୋଷଣରେ ତାକୁ ସନ୍ତୁଷ୍ଟ କରିବା ପାଇଁ, ମଦ ପିଇବାଠାରୁ ଆରମ୍ଭ କରି ସବୁ ପ୍ରକାର କୁକ୍ରମରେ ଲିପ୍ତ ହେବା, ଲୋକମାନଙ୍କୁ ହତ୍ୟା କରି ଲୁଟ୍ କରି ଲୋକମାନଙ୍କୁ ଧନ ଅର୍ଜନ କରିବା, ଏହିପରି ଭାବରେ ସେ ବିଭିନ୍ନ ପାପାଚାରରେ ଲିପ୍ତ ହେଲା, ତେଣୁ ଜମଦୂତମାନେ କହୁଛନ୍ତି ଯେ ଏପରି ଯେଉଁ ଅଜାମିର ପାପାଚାରରେ ଲିପ୍ତ ହେବା ତାର ମୃତ୍ୟୁ ପୂର୍ବରୁ ଏଥିପାଇଁ ସେ କୌଣସି ପ୍ରାୟଶ୍ଚିତ କରେ ନାହିଁ ଏ ପାପରୁ ମୁକ୍ତ ହେବା ପାଇଁ। ତେଣୁ ଆମେମାନେ ଆସିଛୁ ତାକୁ ଧରି ନେବା ପାଇଁ, ଜମରାଜ ନିକଟକୁ ତାକୁ ଦଣ୍ଡିତ କରିବା ପାଇଁ, ଯେହେତୁ ସେ କୌଣସି ପ୍ରାୟଶ୍ଚିତ କରି ପାପରୁ ମୁକ୍ତ ହେଇନି। ତେଣୁ ଯେତେବେଳେ ଜମୃତମାନଙ୍କ ମୁଖରୁ ବିଷ୍ଣୁତମାନେ ଏପରି ଶ୍ରବଣ କଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କଲେ। ତେଣୁ ସେମାନେ କହୁଛନ୍ତି ଅହୋଷ୍ଟ ଧର୍ମ ଦୃଷ୍ଟାନ ଅଧର୍ମ ସୃତତେ ସମାନ। ସେମାନେ କହୁଛନ୍ତି ଆହା କେତେ ବଡ କଷ୍ଟ ତାର ବ୍ୟାପାର, ବହୁତ ଦୁଃଖର ଘଟଣା। କଣ ନା ଅଧର୍ମ ସୃତତେ ସମାନ କହୁଛନ୍ତି ଯେ ପ୍ରକୃତ ଯୋଉଠି ଧର୍ମର ବିଚାର ହେବା କଥା, କାରଣ ସଭା ମାନଙ୍କରେ ଧର୍ମର ବିଚାର ହେବା କଥା, ଅଧର୍ମକୁ ଅସ୍ୱୀକାର କରାଯିବା କଥା, ଅଧର୍ମର ପ୍ରବେଶ ଧର୍ମ ସଭାରେ ହେବା କଥା ନୁହଁ। ତେଣୁ ଧର୍ମର ଯିଏକି ଧର୍ମର ନିୟନ୍ତ୍ରଣକାରୀ ନିୟନ୍ତ୍ରଣ କରୁଛନ୍ତି ଧର୍ମକୁ ବା ଧର୍ମ ଅଧର୍ମର ବିଚାର କରୁଛନ୍ତି, ତାଙ୍କ ସଭାରେ ଯଦି ଅଧର୍ମ ପ୍ରବେଶ କରିବ ତାହେଲେ ସେ ସଭା ଦୂଷିତ ହେଇଯିବ। ତେଣୁ ଯମରାଜମାନଙ୍କର ଏପରି ଉକ୍ତି ଶ୍ରବଣ କରି ବିଷ୍ଣୁତମାନେ କହୁଛନ୍ତି ତୁମମାନେ ଧର୍ମରାଜ ଯମରାଜଙ୍କର ଦୂତ, ଆମେ ତୁମକୁ ପ୍ରଶ୍ନ କରିଛୁ ଧର୍ମର ଲକ୍ଷଣ କଥା ଏବଂ ତା ସହିତ ତୁମେ ଅଜାମେଳକୁ କାହିଁକି ନଉଛ ବାନ୍ଧି କରି, ସେଥିପାଇଁ ଆମେ ପ୍ରଶ୍ନ କରିଥିଲୁ। କିନ୍ତୁ ତୁମେ ମାନେ କହୁଛ ଯେ ଅଜାମେଳ ପାପୀ, ତାକୁ ସେ ଯେହେତୁ ପ୍ରାୟଶ୍ଚିତ କରିନାହିଁ ତେଣୁ ଆମେ ତାକୁ ବାନ୍ଧି କରି ନଉଛୁ ଜାମରାଜଙ୍କ ଦରବାରକୁ ଦଣ୍ଡିତ କରିବା ପାଇଁ, ତେଣୁ ଇଏ ତ ବହୁତ ବଡ଼ ଅନ୍ୟାୟ। ଧର୍ମରାଜଙ୍କ ସଭାରେ ବର୍ତ୍ତମାନ ଅଧର୍ମ ପ୍ରବେଶ କରିବ, ଯେଉଁ ଅଜାମେଳ ପ୍ରକୃତ ପକ୍ଷେ ଆଉ ପାପି ନାହିଁ, ତୁମେ ସେପରି ବ୍ୟକ୍ତିକୁ ନଉଛ ଜମରାଜଙ୍କ ଦରବାରକୁ ଦଣ୍ଡିତ କରିବା ପାଇଁ, ଏ ତ ବହୁତ ବଡ଼ ଅଧର୍ମ ଆଜ୍ଞା। ତେଣୁ ଧର୍ମ ସଭାରେ ଅଧର୍ମ ପ୍ରବେଶ କରିବା ତୁମେ ବଡ଼ ଦୁଃଖର ଆସ। ପୁଣି କହୁଛନ୍ତି ଯତ୍ର ଅଧେରିଲେଷୁ ଅପାଦେଷୁ ଦଣ୍ଡ ଏଇ ଧିଆତେ କଥା, ଯେ ଏଇ ଅଜାମେଳ ସିଏ ବର୍ତ୍ତମାନ ଆଉ ଦଣ୍ଡର ଯୋଗ୍ୟ ହେଇ ନାହିଁ, ସେ ଦଣ୍ଡ ପାଇବା ପାଇଁ ଯୋଗ୍ୟ ନୁହେଁ। ଅଧର୍ମେଶୁ ଅପାପେଶୁ ସେ ଆଉ ପାପି ହେଇ ନାହିଁ, ତୁମେ ତାକୁ ପାପି ବୋଲି ବିଚାର କରୁଛ, ଦଣ୍ଡିତ ହେବାର ଯୋଗ୍ୟ ବିଚାର କରୁଛ, ସେ କିନ୍ତୁ ଦଣ୍ଡିତ ହେବାର ଯୋଗ୍ୟ ନାହିଁ, ସେ ଆଉ ପାପି ହେଇ ନାହିଁ। ତେଣୁ ତୁମେ ଯେ ନିର୍ଦ୍ଦୋଷ ଯେ ପାପ ରହିତ ତୁମେ ସେପରି ବ୍ୟକ୍ତିକୁ ଦଣ୍ଡିତ କରିବା ପାଇଁ ନଉତ ତାକୁ ଧରିକି ଜନ୍ମାଧ୍ୟମ ନିକଟକୁ, ଏ ବହୁତ ବଡ଼ ଦୁଃଖର ଘଟଣା। ତେଣୁ ଏପରି କହି ଯେତେବେଳେ ବିଷ୍ଣୁତମାନେ ଜନ୍ମଦୂତମାନଙ୍କୁ ବାରଣ କରୁଛନ୍ତି, ସେତେବେଳେ ଯମଦୂତମାନେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଏ ଅଜାମେଳ ଅନେକ ପାପ କାର୍ଯ୍ୟ କରିଛି ଏବଂ ସେ ତାର ପାପ କାର୍ଯ୍ୟର ପ୍ରାୟଶ୍ଚିତ କରିନାହିଁ, ତେଣୁ ସେ କିପରି ପାପରୁ ମୁକ୍ତ ହେବ, ସେ କିପରି ଦଣ୍ଡନୀୟ ଅପରାଧୀ ନୁହେଁ ଆପଣମାନେ କହୁଛନ୍ତି। ଯଦିଓ ବେଦ ଅନୁସାରେ ସେ ସବୁ କର୍ମ କରିନାହିଁ, ବେଦର ବିରୁଦ୍ଧ କର୍ମ କରିଛି, ପାପ କର୍ମ କରିଛି, ତେଣୁ ସେ ଦଣ୍ଡନୀୟ ଦଣ୍ଡର ଯୋଗ୍ୟ, କିନ୍ତୁ ଆପଣମାନେ କିପରି କହୁଛନ୍ତି ଯେ ଅଧର୍ମ ଲୋକ ପାପ ମୁକ୍ତ ହେଇଗଲା, ଦଣ୍ଡ ଯୋଗ୍ୟ ନୁହେଁ। ସେତେବେଳେ ବିଷ୍ଣୁ ସମାନ କହୁଛନ୍ତି ଆୟମ ହି କୃତ ନିର୍ଦ୍ଦେଶ ନିର୍ଦ୍ଦେଶ ଜନ୍ମ କୋଟି ଅହଂକାର। ତେଣୁ ବିଷ୍ଣୁ ସମାନ କହୁଛନ୍ତି ଯେ ଏଇ ଅଜାମିର কিপরি ভাবে সমস্ত পাপ মুক্ত হয়েছে আমি কৌশ যে অজ্ঞাত এ জন্মরে করে যেতে সব পাপ কার্য করেছি কেবল সেথির মুক্ত হয়নি কোটি কোটি জন্মের পাপ মধ্যে মুক্ত হয়েছে জমাদি কথা বড় আশ্চর্য কথা যে অজ্ঞানের কিছু ন করে এ জন্মর পাপ মুক্ত হয়ে কোটি কোটি জন্মের পাপ মুক্ত হয়ে গেল ইয়ে কি কথা কমিটি হব বিষ্ণুদেব কুচি ইয়াদহার দিবস নাম সত্যায়ন ধারে এই অজ্ঞানের এইটাই সমস্ত পাপ মুক্ত হয়ে যাই কোটি কোটি জন্মের পাপ মুক্ত হয়ে যাই কারণ সে দিবস হয়ে পরম মঙ্গলময় ভগবান হরিঙ্গর নাম কীর্তন তেমন এই নাম কীর্তন ফলরে সে সমস্ত পাপ এ জন্মর পাপ কোটি কোটি জন্মর পাপ সে মুক্ত হয়ে যায় তবে একথা জন্মদূত মানে জানিনে এই ধর্ম কথা সেমানে জানি সে বেদ ধর্ম কথা কুচান কয়াশ্রিত কথা জানিছেন কিন্তু ভগবান নাম কীর্তন কলে যে কোটি কোটি জন্মর পাপ ব্যক্তি মুক্ত হয়ে যাব এ ধর্মর তত্ত্বকে সেমানে জানি না সেপাই শ্রীমদ ভাগবত কুহযাই যে সবই পুণ্যতা পরম ধর্ম যত ভক্তি অবক্ষেদে অহে তৃতীয় তৃতীয়তা যদাত্মা সুপ্রসিদ্ধ যে যদিও জমদূত মানে যে উত্তর দিয়ে বেদ প্রণীত ধর্ম অধর্ম তদ বিপর্যয় সে উত্তর ঠিক সে ধর্মের কথা কৌছ যে বেদর নিয়ম পালন করা ধর্ম তার দীর্ঘতন করা অধর্ম সে ঠিক কথা কে কিন্তু এ ধর্ম উপরে যে আরো যে পরম ধর্ম অছি শ্রেষ্ঠ ধর্ম অছি সে কথা জমদূত মানে জানা যে সবই পুণা পর ধর্ম যত ভক্তি অবশ্য ভগবান কৃষ্ণ বা বিষ্ণুর চরণে ভক্তি তা হচ্ছে শ্রেষ্ঠ ধর্ম পরম ধর্ম সমস্ত ধর্ম মধ্যে শ্রেষ্ঠ ধর্ম এবং এই ভক্তির আরম্ভ কোথায় হচ্ছে তন্নাম গ্রহণাদি ভগবান নাম গ্রহণ ভক্তি আরম্ভ হচ্ছে হরে কৃষ্ণ 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 হরে 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 রাম 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 হরে হরে তেমন ইয়ে হচ্ছে ভক্তির অঙ্গ শ্রবণ কীর্তন বিষ্ণু স্মরণ পাদ সেবন অর্চন বন্ধন রাষ্ট্র সখ্য আত্মনিবেদন ভগবান কথা শ্রবণ করিবার তাঙ্কর কথা কীর্তন করিবার তাঙ্কর নাম কীর্তন করিবার ভগবান স্মরণ করিবার তাঙ্কর পূজা অর্চনা করিবার তাঙ্কু প্রার্থনা করিবার এসব ভক্তির অঙ্গ তেমনি এ পরম ধর্ম কথা সম্বন্ধে জন্মদূত মানুষের জ্ঞান নেমানে খালি পাপী মানুষ তাঙ্কর পাপ বিচার করি ধরে নিয়ে কিন্তু ভক্ত মানের সম্বন্ধে কৃষ্ণ ভক্ত মানের সম্বন্ধে ও ভক্তি সম্বন্ধে সেমানের কোনো জ্ঞান নেই তেমন সেমানে এই পরম তত্ত্ব কথা জানি যে ভগবান নাম উচ্চারণ কলে কোটি কোটি জন্মর পাপ বিদূরিত হয়ে তেমন বিষ্ণুত মানে কৌশল যে অজামের ইয়ে অন্ত সময় মৃত্যু সময় ভগবান হরি নারায়ণকর নাম উচ্চারণ করেছি বিবস হয়ে অজামের জানি যে ভগবান এই নারায়ণ নাম উচ্চারণ করে তার সব পাপ খেয়ে তেমন সে নিরপরাধ ভাবে হরিনাম প্রকৃত পক্ষে যে কেবল পাপ ক্ষয় হব বলে হরিনাম করেছিল তা অপরাধ প্রকৃত ভগবান প্রতি ভক্তি ଜାଗ୍ରତ କରିବା ହେଉଛି ନାମ କୀର୍ତ୍ତନର ଉଦ୍ଦେଶ୍ୟ। କୃଷ୍ଣ ପ୍ରେମ ହିଁ ହରିନାମ କୀର୍ତ୍ତନର ମୁଖ୍ୟ ଫଳ। ଏଇ ପାପ ନାଶ ହବ ଏସବୁ ଆନୁଷଙ୍ଗିକ ଫଳ। ମୁଖ୍ୟ ଫଳ ହେଉଛି ଭଗବାନଙ୍କ ନାମ କୀର୍ତ୍ତନର ଭଗବାନ କୃଷ୍ଣଙ୍କ ପ୍ରତି ପ୍ରେମ ଉତ୍ପନ୍ନ। ତ ଅଜାଣ୍ୟ ଜାଣିନି ଏସବୁ କଥା, ସେ କେବଳ ବ୍ୟାକୁଳ ହିଁ ନିଜ ପୁତ୍ର ନାରାୟଣଙ୍କୁ ଡାକିଛି। ତେଣୁ ବର୍ତ୍ତମାନ ବିଶ୍ୱସ୍ତମାନେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଏଇ ଭଗବାନଙ୍କର ନାମ କୀର୍ତ୍ତନ କଲେ ଯେତେ ପ୍ରକାର ପାପ ରହିଛି ସବୁ ନଷ୍ଟ ହେଇଯାଇଥାଏ ଆପେ ଆପେ। ଯେପରିକି ଯଦି ଜଣେ କାହାର ଚୋରି କରୁଛି ସେଦିନ ସୁରାପ ମଦ୍ୟପାନ କରୁଛି ମଦ୍ୟପାନ ଜନିତ ପାପ, ବା ମିତ୍ର ମିତ୍ର ପ୍ରତି ବିଶ୍ୱାସଘାତକତା କରୁଛି ସେ ମଧ୍ୟ ପାପ। ଯେଉଁମାନେ ଉତ୍ତାଧୀନ ବୋଲି କୁହାଯାଏ, ମିତ୍ର ଦ୍ରୋହୀ ବୋଲି କୁହାଯାଏ, ସେ ବହୁତ ବଡ ପାପ। ମିତ୍ର ଦ୍ରୋହୀ, ବ୍ରହ୍ମ ହତ୍ୟାକାରୀ, ଗୁରୁତର୍ପକ, ଗୁରୁପତ୍ନୀ ସମ୍ଭୋଗକାରୀ, ସ୍ତ୍ରୀ ରାଜ ଗୋ ପିତୃଗୋ ହନ୍ତା, ସ୍ତ୍ରୀମାନଙ୍କର ଯେଉଁମାନେ ହତ୍ୟା କରୁଛନ୍ତି, ପିତା ମାତାଙ୍କର ହତ୍ୟା କରୁଛନ୍ତି, ଗୁରୁମାନଙ୍କର ହତ୍ୟା କରୁଛନ୍ତି, ଏମାନେ ସବୁ ପାପୀ, ବଡ ବଡ ପାପୀ। ଏବଂ ଏହିପରି ସମସ୍ତ ମଧ୍ୟ ସମସ୍ତ ପାପରୁ ମୁକ୍ତ ହେଇପାରନ୍ତି ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା। ତେବେ ବିଷ୍ଣୁ କହୁଛନ୍ତି ବର୍ତ୍ତମାନ ଜନମାନଙ୍କୁ ଯେ ପ୍ରକୃତ ପକ୍ଷେ ପାପ କାର୍ଯ୍ୟରୁ ନିଷ୍କୃତି ପାଇବା ପାଇଁ ଯେଉଁ ପ୍ରାୟଶ୍ଚିତର ବିଧାନ ଶାସ୍ତ୍ରମାନଙ୍କରେ ରହିଛି, ଏହି ପ୍ରାୟଶ୍ଚିତ ପ୍ରକୃତରେ ଏକ ବ୍ୟକ୍ତିକୁ ଶୁଦ୍ଧ କରିବାକୁ ଅକ୍ଷମ। ପ୍ରାୟଶ୍ଚିତ ବ୍ୟକ୍ତିକୁ ଶୁଦ୍ଧ କରିପାରିବ ନାହିଁ, କେବଳ ହୁଏତ ବ୍ୟକ୍ତିକୁ ପ୍ରାୟଶ୍ଚିତ ଦ୍ୱାରା ବ୍ୟକ୍ତି ସେ ପାପରୁ ମୁକ୍ତ ହେଇଯାଇପାରେ, କିନ୍ତୁ ପାପ କରିବାର ପ୍ରବୃତ୍ତି ତାର ନଷ୍ଟ ହେବ। ଯେହେତୁ ବ୍ୟକ୍ତିର ଅନନ୍ତ କାମନା ରହିଛି, ତେଣୁ ତାର ଅନନ୍ତ କାମନାକୁ ତୃପ୍ତ କରିବା ପାଇଁ ସେ ଆହୁରି ପାପ କାର୍ଯ୍ୟ କରିବ। ତେଣୁ ପ୍ରାୟଶ୍ଚିତ ମଧ୍ୟ ଏହି ପାପର ପାପରୁ ମୁକ୍ତ ହେବାର ପ୍ରକୃତ ବିଧାନ ନୁହେଁ। ତେଣୁ ଏଇ ଭଗବାନଙ୍କର ନାମ କୀର୍ତ୍ତନ ଦ୍ୱାରା ବ୍ୟକ୍ତି ପାପରୁ ତ ମୁକ୍ତ ହେବ, ତା ସହିତ ପାପର ଯେଉଁ ବୀଜ ଯେଉଁ ହୃଦୟରେ ରହିଛି ଦୂଷିତ କାମନା ଭୋଗର କାମନା, ଭଗବାନଙ୍କର ନାମ କୀର୍ତ୍ତନ ଦ୍ୱାରା ସେ ପାପର ବୀଜ ମଧ୍ୟ ନଷ୍ଟ ହେବ, ବା ଭୋଗର କାମନା ପାପ କରିବାର କାମନା ମଧ୍ୟ ନଷ୍ଟ ହେଇଯିବ ଧୀରେ ଧୀରେ, କାରଣ ବ୍ୟକ୍ତି ତା ଦ୍ୱାରା ଶୁଦ୍ଧ ହେଇ ତା ହୃଦୟ ଶୁଦ୍ଧ ହେବ। ଚେତୋ ଦର୍ପଣ ମାର୍ଦ୍ଦନ ଭଗବାନ ଦାବାଗ୍ନି ନିର୍ବାରଣ, ଏହି ଭଗବାନଙ୍କର ନାମ କୀର୍ତ୍ତନଙ୍କର ଚେତନା ହେଉଛି ଦର୍ପଣ ମାର୍ଜିତ ହେଇଛି। ଯେପରି ଦର୍ପଣ ଯଦି ଧୂଳି ଜମା ହେଇଥିବ ତାହେଲେ ସେ ଦର୍ପଣରେ ଆମେ ଆମର ମୁଖକୁ ଠିକ ଭାବରେ ଦେଖିପାରିବା, କିନ୍ତୁ ଧୂଳିକୁ ପରିଷ୍କାର କରିଦେଲେ ଆମେ ଆମର ମୁଖକୁ ଦେଖିପାରିବା ଶୁଦ୍ଧ ହେଇଗଲା ଦର୍ପଣ। ଠିକ ସେହିପରି ଚେତନା ରୂପୀ ଦର୍ପଣ ସେ ମାର୍ଜିତ ହେବ, ଶୁଦ୍ଧ ହେବ ଭଗବାନଙ୍କର ନାମ କୀର୍ତ୍ତନ ଏବଂ ସେ ଯେତେବେଳେ ଶୁଦ୍ଧ ହେବ ଏଇ ପାପ କରିବାର ପ୍ରବୃତ୍ତି ମଧ୍ୟ ନଷ୍ଟ ହେବ ତାହା। ତେଣୁ ବିଷ୍ଣୁମାନେ କହୁଛନ୍ତି ଯେ ଏଇ ପ୍ରାୟଶ୍ଚିତ ବ୍ୟକ୍ତିର ହୃଦୟକୁ ଶୁଦ୍ଧ କରିବାରେ ଅକ୍ଷମ, କିନ୍ତୁ ଭଗବାନଙ୍କର ନାମ କୀର୍ତ୍ତନ ବ୍ୟକ୍ତିର ହୃଦୟକୁ ଶୁଦ୍ଧ କରିବା ପାଇଁ ସକ୍ଷମ। ତେଣୁ ଏହା ହେଉଛି ଏକ ବଳିଷ୍ଠ ଉପାୟ ବ୍ୟକ୍ତିକୁ ପାପ କର୍ମରୁ ନିବୃତ କରିବା ପାଇଁ। ତେଣୁ ଯେଉଁମାନେ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି ସେମାନେ ପାପ କାର୍ଯ୍ୟରେ ପ୍ରବୃତ୍ତ ହେବେ ନା। ପାପ କାର୍ଯ୍ୟର ପ୍ରବୃତ୍ତି ସେମାନଙ୍କ ହୃଦୟରୁ ନିର୍ମୂଳ ହେବ। ତେଣୁ ଯେତେବେଳେ ବିଶ୍ୱତମାନେ ଏପରି କଥା କହିଲେ, ସେତେବେଳେ ଜମଦୂତମାନେ ସେମାନେ କହୁଛନ୍ତି ଯେ ଠିକ୍ ଆଜ୍ଞା, ଆପଣମାନେ ଯେଉଁ କଥା କହୁଛନ୍ତି, ଭଗବାନଙ୍କର ନାମ କୀର୍ତ୍ତନ କଲେ ବ୍ୟକ୍ତିର ପାପ କରିବାର ପ୍ରବୃତ୍ତି ନଷ୍ଟ ହେଇଯିବ, ସବୁ ତାର ପାପ କ୍ଷୟ ହେଇଯିବ। କିନ୍ତୁ ଏ ଅଜାମେୟ ସେ ତ ଭଗବାନଙ୍କର ନାମ କୀର୍ତ୍ତନ କରିନି, ସେ ତ ତାର ପୁତ୍ର ଗୁଡାକ ଥିଲା। ମୃତ୍ୟୁ ସମୟରେ ବ୍ୟାକୁଳ ହେଇ ଆମକୁ ଦେଖି ଭୟଭୀତ ହେଇ ସେ ତାର ପୁତ୍ର ଗୁଡାକ ଥିଲା। ପୁତ୍ର ନାମ ନାରାୟଣ ଦେଇଥିଲା, ତେଣୁ ନାରାୟଣ ନାମ ଉଚ୍ଚାରଣ କରିଦେଲା, କିନ୍ତୁ ତାର ଉଦ୍ଦେଶ୍ୟ ଥିଲା ପୁତ୍ର ଗୁଡାକ। ତାହେଲେ ସେ କିପରି ସମସ୍ତ ପାପରୁ ମୁକ୍ତ ହେଇପାରିବ? ଯଦି ଭଗବାନଙ୍କ ଉଦ୍ଦେଶ୍ୟରେ ସେ ନାମ କୀର୍ତ୍ତନ କରିନି, ଭଗବାନଙ୍କ ଉଦ୍ଦେଶ୍ୟରେ ନାମ ଉଚ୍ଚାରଣ କରିନି, ପୁତ୍ର ଉଦ୍ଦେଶ୍ୟରେ ପୁତ୍ରର ନାମ ଉଚ୍ଚାରଣ କରିଛି, ଯଦିଓ ତା ଭଗବାନଙ୍କର ନାମ, ତାହେଲେ କିପରି ଭାବରେ ମୁକ୍ତ ହେବ? ତେଣୁ ବିଷ୍ଣୁତମାନେ କହୁଛନ୍ତି ସାଙ୍କେତ୍ୟଂ ପରିହାସ୍ୟଂ ବା ସ୍ୱଗଂ ହେଳନଂ ଏବଂ ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଆଧାରମ ହେତୁ। ତେଣୁ ବିଷ୍ଣୁତମାନେ କହୁଛନ୍ତି ଯେ କିଛି ଦାୟତ ନାହିଁ, ଯଦି ଅଜାମିର ଭଗବାନଙ୍କ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟ କରି ଭଗବାନଙ୍କୁ ଭଗବାନଙ୍କର ନାମ କୀର୍ତ୍ତନ କରିନାହିଁ, ତଥାପି କିଛି ଦାୟତ କାହିଁକି ନା ସଂକେତ, ଯଦି କେହି ସଂକ୍ଷିପ୍ତରେ ହେଲେ ମଧ୍ୟ ଭଗବାନଙ୍କର ନାମ ଉଚ୍ଚାରଣ କରିଥାଏ ତାହେଲେ ଅଶେଷ ଅଗାଧାରଣ ମିଳୁ, ସେ ତାର ସମ୍ପୂର୍ଣ୍ଣ ପାପ ତା ଦ୍ୱାରା ନଷ୍ଟ ହେଇଯାଇଥାଏ। ତେଣୁ ଅଜାମିର ଯେଉଁ ନାମ ଉଚ୍ଚାରଣ କଲା ସଂକେତରେ ନାମ ଉଚ୍ଚାରଣ ପୁତ୍ର ଉଦ୍ଦେଶ୍ୟରେ ନାମ ଉଚ୍ଚାରଣ କରିଛି, ପୁତ୍ର ନାମରେ କିଛି ନାରାୟଣ, ତେଣୁ ପୁତ୍ରକୁ ଡାକୁଛି ନାରାୟଣ ନାମ ଉଚ୍ଚାରଣ କରେ। କିନ୍ତୁ ପୁତ୍ରକୁ ଯେ ଯେଉଁ ନାମ ଦେଇଛି ସେ ନାମ କାହାର? ଭଗବାନଙ୍କର ନାମ। ଭଗବାନଙ୍କର ନାମକୁ ଅଜାମିର ପୁତ୍ରକୁ ଦେଇଛି, ସେ କୁଆଡେ ନୂଆ ନାମ ସୃଷ୍ଟି କରିନି ଅଜାମିର, ଭଗବାନଙ୍କର ଯେଉଁ ନାମ ସବୁ ଅଛି ସେଇ ନାମକୁ ସେ ପୁତ୍ର ଉପରେ ଆରୋପ କରିଛି। ତେଣୁ ସେତେବେଳେ ପୁତ୍ର ଉଦ୍ଦେଶ୍ୟରେ ଡାକୁଛି, କିନ୍ତୁ ନାମ ଉଚ୍ଚାରଣ କରୁଛି ଭଗବାନଙ୍କର ନାରାୟଣଙ୍କ। ତେଣୁ ଏ ହେଉଛି ସଂକେତରେ ଭଗବାନଙ୍କର ନାମ ଉଚ୍ଚାରଣ। ତେଣୁ ବିଷ୍ଣୁତମାନେ କହୁଛନ୍ତି ସଂକେତରେ ହେଲେ ମଧ୍ୟ ଯଦି କେହି ଭଗବାନଙ୍କର ନାମ ଉଚ୍ଚାରଣ କରେ ତାହେଲେ ତା ସମସ୍ତ ପାପ ଖେଳିବ। ଏକ ଥିଲା ଜଗତମାନେ ଜାଣିନା, ଏ ପ୍ରତ୍ୟେକମାନେ ଶିଖିନା। ତେଣୁ ବିଶ୍ୱମାନେ କହୁଛନ୍ତି କେବଳ ସଂକେତ ନୁହେଁ, ଏପରିକି ପରିହାସ, ଯଦି କେହି ପରିହାସରେ ମଧ୍ୟ ଭଗବାନଙ୍କର ନାମ ଉଚ୍ଚାରଣ କରିବେ, ଅନେକ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି ଏବଂ ଯେଉଁମାନେ ଭଗବତ ଭକ୍ତ ସେମାନେ ଯେତେବେଳେ ଭଗବାନଙ୍କର ନାମ ଉଚ୍ଚାରଣ କରିଥାନ୍ତି ତାଙ୍କର ନାମ ଉଚ୍ଚାରଣ ଦେଖି ସେମାନେ ପରିହାସ କରିଥାନ୍ତି। ଏ ଲୋକର ଆଉ କିଛି କାମ ଧନ୍ଦା ନାହିଁ, ଏ ସଦାବେଳେ ହରେ କୃଷ୍ଣ ହରେ କୃଷ୍ଣ ହଉଛି, ପରିହାସରେ କହିଥାନ୍ତି। କିନ୍ତୁ ସେ ପରିହାସରେ ମଧ୍ୟ ହରେ କୃଷ୍ଣ ବା ନାରାୟଣ ନାମ ଉଚ୍ଚାରଣ କଲେ ମଧ୍ୟ ସେମାନେ ଲାଭାନ୍ୱିତ ହେବେ, ଯେଉଁମାନେ ଏକଥା କହୁଛନ୍ତି ପରିହାସ କରୁଛନ୍ତି ସେମାନେ ମଧ୍ୟ ଲାଭାନ୍ୱିତ ହେବେ। ତେଣୁ ବିଷ୍ଣୁତମା କହୁଛନ୍ତି ପରିହାସରେ ଯଦି ମଧ୍ୟ କେହି ଭଗବାନଙ୍କର ନାମ ଉଚ୍ଚାରଣ କରିଦିଏ ତାହେଲେ ସେମାନଙ୍କର ପାପ ମଧ୍ୟ କ୍ଷୟ ହେବ। ଆଉ କେଉଁମାନଙ୍କର କ୍ଷୟ ହେବ? ସଂକେତ ପରିହାସ ବା ସ୍ୱୟଂ ହେଳନଂ ଏବଂ, ଅନେକ ସମୟରେ ମନୋରଞ୍ଜନ ପାଇଁ ସବୁ ସଙ୍ଗୀତ କାର୍ଯ୍ୟକ୍ରମ ହେଇଥାଏ ଏବଂ ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ କୌଣସି ଗୀତ ଗାୟନ କରୁକରୁ ଭଗବାନଙ୍କର ନାମ ସେଥିରେ ଆସିଗଲା, ତାହେଲେ ସେପରି ବ୍ୟକ୍ତି ମଧ୍ୟ ଭଗବାନଙ୍କ ନାମ ଉଚ୍ଚାରଣ କରି ଉପକୃତ ହେବ, ତାର ମଧ୍ୟ ପାପ କ୍ଷୟ ହେଲା ମଙ୍ଗ। ଆଉ ଯଦି କେହି ଅବହେଳା ପ୍ରଦର୍ଶନ ପୂର୍ବକ ହରିନାମ ପ୍ରତି ତାର ବିଶ୍ୱାସ ନାହିଁ ଏବଂ ଅବହେଳା ପ୍ରଦର୍ଶନ ପୂର୍ବକ ସେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ଯଦି କେହି କାହାକୁ କୁହନ୍ତି ଭଗବାନଙ୍କ ନାମ ଉଚ୍ଚାରଣ କରିବା ପାଇଁ, ତାହେଲେ କୌଣସି ନାସ୍ତିକ ବ୍ୟକ୍ତି ବା ଯାହାଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ ସେ କେବେ ଚାହିଁବେ ଉଚ୍ଚାରଣ କରିବା। କିନ୍ତୁ ଯଦି ଅବହେଳା ପୂର୍ବକ ସେ ଭଗବାନଙ୍କ ନାମ କୌଣସି କାରଣରୁ ଉଚ୍ଚାରଣ କରିଦେଲା, ତାହେଲେ ସେ ମଧ୍ୟ ଉପକୃତ। ଏପରିକି ବିଷ୍ଣୁତମାନେ କହୁଛନ୍ତି ପତିତ ସ୍ଖଳିତ ଭଗ୍ନ, ଯଦି କେହି ଛାତ ଉପରେ ଚଢ଼ିଛି ଛାତରୁ କ୍ଷତି ପଡ଼ିବ ପତିତ, ଏବଂ ସେତେବେଳେ ଭୟଭୀତ ହେଇ ଖସି ପଡ଼ିବା ଅବସ୍ଥାରେ ହେ କୃଷ୍ଣ ହେ ନାରାୟଣ ରକ୍ଷା କର ବୋଲି ଚିତ୍କାର କଲା, ତାହେଲେ ସେ ମଧ୍ୟ ଲାଭାନ୍ୱିତ, ତାର ପାପ ମଧ୍ୟ କ୍ଷୟ ହେଇ। ଯଦି ଛାତ ପୁରୀ ପୁରୀ ପଡ଼ି ଭଗବାନଙ୍କର ନାମ ଉଚ୍ଚାରଣ କରି ସେ ଶରୀର ତ୍ୟାଗ କଲା, ତାହେଲେ ଭଗବାନ କହୁଛନ୍ତି ଅନ୍ତକାଳେ ତମାମ ଏବଂ ସ୍ମରଣମୁକ୍ତ କାଳେବରଂ ଯା ପ୍ରାୟ ସମାନ ଭାବ ଜାତି ନାଥ ମୃତ୍ୟୁ ସମୟରେ ଯେ ମୋର ନାମ ଉଚ୍ଚାରଣ କରି ଶରୀର ତ୍ୟାଗ କରିବ ସେ ମୋର ଭାବକୁ ପ୍ରାପ୍ତ ଭୌତିକ ସଂସାରରେ ତାହାର ପୁନର୍ଜନ୍ମ ହେବ ନା। ତେଣୁ ସେ ସମୟରେ ପରିବାର ଅବସ୍ଥାରେ ଦେଖି ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ସ୍ଖଳିତ ରାସ୍ତାରେ ଯାଉଛି ଗୋଡ଼ କ୍ଷତି ହେବ, ଗୋଡ଼ କ୍ଷତି ହେଇଥିବା ସମୟରେ ସାଧାରଣତଃ ଲୋକମାନେ କ'ଣ କରିଥାନ୍ତି ମାଓ ଗୋପାଳ ଭଳି ଉଚ୍ଚାରଣ କରିଥାନ୍ତି, ସେତେବେଳେ ଭଗବାନଙ୍କ ନାମ ଆସୁଛନ୍ତି ମନୁଷ୍ୟ। କିନ୍ତୁ ଯଦି କେହି ଭଗବାନଙ୍କ ନାମ ଉଚ୍ଚାରଣ କଲା, ସେମାନଙ୍କ ଭକ୍ତମାନେ ଯେଉଁମାନେ ହରିନାମ ସଦା କରୁଛନ୍ତି ତାଙ୍କ ମୋର ବାହାରେ ପରିବାର ଅଭ୍ୟାସ, ତେଣୁ ଯଦି କେହି ପଡ଼ିବା ଅବସ୍ଥାରେ କୃଷ୍ଣ ନାମ ଉଚ୍ଚାରଣ କଲା ବା ତାର ଗୋଡ଼ ହାତ ଭାଙ୍ଗିଗଲା ସେତେବେଳେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ବା ତପ୍ତ ସନ୍ଦର୍ଶ ତପ୍ତ ବା ପରେ ଯାଇଛି ରାତିରେ ବାହାରିଛି ବାହାରକୁ ସାପ କାମୁଡ଼ି ଗଲା ଭଗବାନଙ୍କ ନାମ ଉଚ୍ଚାରଣ କରିଦେଲା ସେହି ସମୟରେ ଏବଂ ତାପରେ ମୃତ୍ୟୁ ହେଲା, ଅଥବା କାହାକୁ ଜ୍ୱର ରୋଗ ହେଇଛି ରୋଜା ବସରେ ସେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ତେଣୁ ଏହିପରି ସବୁ ଅବସ୍ଥାରେ ବା କେହି ଆହତ ହେଇଛି ଅନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଆଘାତ ପ୍ରାପ୍ତ ହେଇଛି ସେ ଅବସ୍ଥାରେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ତାହେଲେ ଏମାନେ ସମସ୍ତେ ପାପରୁ ମୁକ୍ତ ହେଇ ଭଗବାନଙ୍କୁ ପ୍ରାପ୍ତ। ତେଣୁ ପୁଣି ଜଗୃତମାନେ କହୁଛନ୍ତି ବିଷ୍ଣୁତମାନେ କହୁଛନ୍ତି ଯେ ଯେପରି ଭାବରେ ଯଦି କେହି ଗୁରୁତର ପାପ କାର୍ଯ୍ୟ କରିଥାଏ ତାହେଲେ ଗୁରୁତର ପାପ କାର୍ଯ୍ୟ ପାଇଁ ଗୁରୁତର ପ୍ରାୟଶ୍ଚିତର ବ୍ୟବସ୍ଥା ରହିଛି ଶାସ୍ତ୍ରରେ, ଲଘୁତର ପାପ କାର୍ଯ୍ୟ ପାଇଁ ଲଘୁତର ପ୍ରାୟଶ୍ଚିତର ବ୍ୟବସ୍ଥା ରହିଛି। କିନ୍ତୁ ଜଣେ ଯଦି ହରିନାମ ଉଚ୍ଚାରଣ କରୁଛି ତାହେଲେ ଗୁରୁ ଲଘୁ ସବୁ ପ୍ରକାର ପାପରୁ ସେ ମୁକ୍ତ ହେବ, ତାର ଅଲଗା ଭାବରେ କୌଣସି ପ୍ରାୟଶ୍ଚିତ କରିବାର ଆବଶ୍ୟକତା ନାହିଁ। ଯେପରି ସେମାନେ ଉଦାହରଣ ଦେଉଛନ୍ତି ଯେପରି ଅଗ୍ନି ଶୁଖିଲା ଘାସକୁ ଜାଳି ଭସ୍ମଭୂତ କରିଦିଏ, ଠିକ୍ ସେହିପରି ଭଗବାନଙ୍କର ନାମ ବ୍ୟକ୍ତିର ଅଶେଷ ଗଦା ଗଦା ପାପରାଶିକୁ ଗୋଟିଏ ମୁହୂର୍ତ୍ତରେ ଜାଳି ଭସ୍ମଭୂତ କରେ, ଏବଂ ବ୍ୟକ୍ତି ଯଦି ନାମର ମହାତ୍ମାକୁ ଜାଣିନାହିଁ ତଥାପି ଯେପରି କୌଣସି ବ୍ୟକ୍ତି ଔଷଧ ସେବନ କରୁଛି ରୋଗ ପାଇଁ সে হয়তো সে ঔষধর কম মাহাত্ম্য বা উপকারিতা সে জানি না, কিন্তু যেপরে ঔষধ সেবন করে তার রোগ ঠিক হয়ে যাবে ঔষধর শক্তি অনুসার। ঠিক সেইপরি জনে নামর মাহাত্ম্যকে জানো না নজর, সে যদি ভগবানের নাম কীর্তন করছে তাহলে সে ভগবানের নাম কীর্তন তা উপরে কাম করে তার ভব রোগ ঠিক হয়ে যাবে। ভবরোগ মানে এই ভৌতিক সংসারে যে জন্ম মৃত্যুর চক্র চালে সে রোগরু সে উদ্ধার মুক্ত হয়ে তেমন। এইপরি যেতবে বিষ্ণুত মানে জমদূত মানুষ বুঝেলে যে অজামিল সে ভগবান নাম যদিও পুত্র উদ্দেশ্যে সে উচ্চারণ করছে তথাপি সমস্ত পাপ মুক্ত হয়ে যাইছে, তার আর কোনো পাপ না তেমন সে বর্তমান দণ্ডনীয় নুহে, দণ্ড পাইবার যোগ্য নুহে, তেমন তুমি অজামিলকে বর্তমান আগে নেইপারিব জামাল তুমি ফেলে যাও তাকে ছাড়ি। তেমন বর্তমান জমদূত মানে নিরাশ হয়ে আউ সে কিছু উত্তর দিয়ে পারলেন বিষ্ণু মানুষ, সে নিরাশ হয়ে বর্তমান ফেলে যাচ্ছেন জমরাজ নিকট, কিন্তু সে মনে ক্রোধ রয়েছে এই বিষ্ণু মানুষ যে এমনি কুয়া আসি আজ পহঞ্চলে আমি আম কার্য বাধারে আমি বর্তমান ফেলে দেব। জমদূত মানে কেবে ফেরি করে যাইলে জন্মরাজেন্দ্র নিকটক কৌশি পাখি নই সে যেত আসুন পাখি বাঁধিকি নেই থাকে জন্মরাজেন্দ্র নিকটক, কিন্তু আজ নিষ্ফল হয়ে ফেরি যাচ্ছেন খালি হাতের কারণ তাঁর মনে বহুত ক্রোধ বি আছে এবং সে ক্রোধান্বিত ভাবুন যদি আমার সামর্থ্য থাকা এই বিষ্ণুত মানুষ আজ আমি গোটে পান চকিয়ে থাকি, আজ আমি কার্য যে বাধা উৎপন্ন কলে আমি তাঁকু মধ্যে আজ দণ্ডিত করতাম, কিন্তু সে শক্তি নথবা বিষ্ণু তোমাকে দণ্ডিত করা যেহেতু বিষ্ণু তোমাকে নিজ হাতের চক্র গদা আদি ধারণ করছে আর জমক তোমাকে জাঁথে চক্র শক্তি কম সুদর্শন চক্র তেমন তোমাকে ভয়ভীত হয়ে তোমার ক্রোধ থিলে মধ্যে কিছু করি না পারে বিষ্ণু তোমাকে সে এবং সে জমরাজেন্দ্র নিকটে অভিযোগ করছে। আমি এই প্রসঙ্গ কালি স্মরণ করিয়া যে জমদূত মানে কিপরি অভিযোগ করছেন জমরাজেন্দ্র নিকটে এবং জমরাজ কম সে উত্তর করছেন তবে এনে অজামিল এই বিষ্ণুত এবং জমদূত মানুষের তর্ক বিতর্ক কথা সব শুনত সেই মৃত্যু শয্যায় পড়ে জমদূত এবং বিষ্ণুত মানুষ প্রথম কথন অজামিল স্মরণ করছে এবং সে দেখিলা যে আজি তার মৃত্যু হওয়ার যাওয়া কিন্তু বর্তমান এই বিষ্ণুত মানে আসি যাইবা হেতু জমদূত মানে বর্তমান তাকে ননে ফেরিগলে জমরাজন নিকট তেমন তার প্রাণ আজ রক্ষা হয়ে গেল যে অজামিল মৃত্যু মুখে পড়া যাওয়া সে বর্তমান বঞ্চিগাল তার প্রাণ রক্ষা হয়ে গেল কেবল এই ভগবানের নাম উচ্চারণ করতে অর্থাৎ তার আয়ু বর্তমান বৃদ্ধিপ্রাপ্ত হয়ে গেল বড় গেল তার যেতে আয়ু ছিল বর্তমান মৃত্যুপ্রাপ্ত হওয়া যাওয়া বর্তমান সে বঞ্চিগাল আহরি তার আয়ু আহরি বড় গেল যেহেতু সে ভগবানের নাম উচ্চারণ করেছি সমস্ত পাপরে মুক্ত হয়ে গেল তা সহ তার আয়ু মধ্যে বড় গেল তেমন অজামিল এই বিষ্ণু সমাজ প্রতি কৃতজ্ঞতা জনাইবা সে প্রণাম করছে বিষ্ণু সমাজ এবং সে কিছু কহিলকে যাচ্ছিল অজামিল যেতবে বিষ্ণু সমানে দেখলে যে অজামিল কিছু কহিলকে চাহুছি সে সেমানে সঙ্গে সঙ্গে সেটা অন্তর্ধান হয়ে যায় কারণ সেমানে অজামিল গোটে অবসর হওয়া চাহুলে সেমানকে রক্ষা করলে অজামিলকে জমদূত মানুষ কবলকে যেহেতু সে নারায়ণ নাম উচ্চারণ করছিল কিন্তু যেহেতু ସେ ଭକ୍ତି ଭାବରେ କରିନଥିଲା ନାରାୟଣ ନାମ ଉଚ୍ଚାରଣ, ତେଣୁ ବିଷ୍ଣୁ ସେମାନେ ଅଦୈବ ଗୋଟେ ଅବସର ଦେଲେ ତାର ଭକ୍ତିକୁ ବୃଦ୍ଧି କରିବା ପାଇଁ, ସେମାନେ ଛାଡ଼ିଦେଲେ ବିଷ୍ଣୁ ସେମାନେ ସାଙ୍ଗରେ ନ ନେଇ ଅଦୈବକୁ ଛାଡ଼ିଦେଲେ ସେଠାରେ, ତେଣୁ ସେମାନେ ଅନ୍ତର୍ଦ୍ଧାନ ହେଇଗଲେ। ତେଣୁ ବର୍ତ୍ତମାନ ଅଜାମେଳର ଚିନ୍ତା କରୁଛି ଯେ ଆଜି ମୋର ବହୁତ ବଡ଼ ରକ୍ଷା ହେଇଗଲା ଏଇ ଜନଦୂତମାନଙ୍କ କବଳରେ, ଆଜି ମୁଁ ଯାଇଥାନ୍ତି ଜନଲୋକକୁ ଏବଂ ସେଠାରେ ଦଣ୍ଡିତ ହେଇଥାନ୍ତି, ତେଣୁ ଏଇ ବିଷ୍ଣୁତମାନେ ଆସି ମୋତେ ଆଜି ରକ୍ଷା କରିବେ। କିନ୍ତୁ ବର୍ତ୍ତମାନ ସେ ବିଷ୍ଣୁତମାନେ କୁଆଡ଼େ ଗଲେ ଅଜାମେଳ ଖୋଜୁଛି, ବର୍ତ୍ତମାନ ତା ସେ ଭାବିଲା ଯେ ମୁଁ ଏସବୁ ଯୋଉ ଦର୍ଶନ କଲି ଏସବୁ ପ୍ରକୃତ ସତ୍ୟ ଥିଲା ନା ସ୍ୱପ୍ନ ଥିଲା। ତେବେ ଅଜାମିଳ ବର୍ତ୍ତମାନ ଚିନ୍ତା କରୁଛି ଯେ ଆଜି ଏଇ ବିଷ୍ଣୁତମାନେ ଯଦି ନ ଆସିଥାନ୍ତେ ତାହେଲେ ମୋର ଦଣ୍ଡିତ ହେବା ନିଶ୍ଚିତ ଥିଲା ଏବଂ ସେମାନଙ୍କ କୃପା ହେତୁ ଆଜି ମୋର ରକ୍ଷା ହେଇଗଲା, ତେଣୁ ବର୍ତ୍ତମାନ ମୋର କଣ କର୍ତ୍ତବ୍ୟ, ମୁଁ କଣ କରିବା ଉଚିତ, ଅଜାମିଳ ବର୍ତ୍ତମାନ ଚିନ୍ତା କରୁଛି। ତେବେ ଆଜି ତମର ସମୟ ହେଇଯାଇଛି, ଆମେ କାଲି ଅଜାମିଳ ପରବର୍ତ୍ତୀ ପ୍ରସଙ୍ଗ ଅଜାମିଳ କଣ କଲା ତା କଥା ସେ କଥା ଶ୍ରବଣ କରିବା, ଏବଂ ତା ସହିତ କାଲି ଆମର ଶେଷ ଦିବସ ଏଇ ଭାଗବତ ସାର, ତେଣୁ ଜମଦୂତମାନେ ଯାଇ ଜମରାଜ ନିକଟରେ ଯେଉଁ ଅଭିଯୋଗ କଲେ, ତେଣୁ ଜମରାଜ ପୁଣି ତାର କଣ ବିଚାର କରି ତାର ସମାଧାନ ଦେବେ, ତା ସମ୍ବନ୍ଧରେ ଆମେ କାଲି ଚର୍ଚ୍ଚା କରିବା। ହରେ।